ধন করুণা প্রচুর
যে অনিল প্রেম ধন করুণা প্রচুর
যে অনিল প্রেম ধন করুণা প্রচুর
প্রেম ধন করুণা প্রচুর
হে না প্রভু কোথা গেলা আচার্য ঠাকুর
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 কাহাঁ মোর স্বরূপ রূপ কাহাঁ সনাতন
কাহাঁ সনাতন
কাহাঁ মোর স্বরূপ রূপ
কাহাঁ সনাতন কাহাঁ মোর স্বরূপ রূপ কাহাঁ সনাতন
কাহাঁ মোর কাহাঁ দাস রঘুনাথ পতিত পাবন
কাহাঁ দাস রঘুনাথ পতিত পাবন
কাহাঁ দাস রঘুনাথ পতিত পাবন
কাহাঁ দাস নাথ পতিত পাব
কাহাঁ মোর ভট যুগ কাহাঁ কবিরাজ
কাহাঁ মোর ভট যুগ কাহাঁ কবিরাজ
একাকালে কোথা গেলা দ্বিজ
গোরা
গোরা দ্বিজ
এককালে কোথা গেলা গোরা দ্বিজ
একাকালে কোথা গেলা গোরা নট
এককালে কোথা গেলা তোরা নটরা
যে আনিল প্রেম ধন করুণা প্রচুর
যে আনিল প্রেম ধন করুণা প্রচুর
পাষাণ কুটিব মাথা অনলে পশিব
পাষাণ কুটিব মাথা অনলে পশিব
গৌরাঙ্গ গুণের নিধি কোথা গেলে পাব
গৌরাঙ্গে গুণের নিধি কোথায় গেলে পাব
গৌরাঙ্গ গুণের নিধি কোথায় গেলে পাব
গৌরাঙ্গ গুণের নিধি কোথায় গেলে পাব
কেশব সঙ্গীর সঙ্গ যে কইল বিলাস সেসব সঙ্গীর সঙ্গে যে কইল বিলাস সেসব সঙ্গীর সঙ্গে যে কইল বিলাস সেসব সঙ্গীর সঙ্গে যে কইল বিলাস
সে সঙ্গ না পাইয়া কান্দে নরো তমতা
সে সঙ্গ না পাইয়া কান্দে নরো তমদা
সে সঙ্গ না পাইয়া কান্দে নরো তমদা
সে সঙ্গ না পাইয়া কান্দে নরো তমদা
আনিলা প্রেম ধন করুণা প্রচো
যে আনিল প্রেম ধন করুণা প্রচো
হেন প্রভু কোথা গেলা আচার্য ঠাকুর
হেন প্রভু কোথা গেলা আচার্য ঠাকুর
বৈষ্ণব ঠাকুর বৈষ্ণব ঠাকুর
বৈষ্ণব ঠাকুর
জয় বৈষ্ণব ঠাকুর
জয় বৈষ্ণব ঠাকুর বৈষ্ণব ঠাকুর বৈষ্ণব ঠাকুর জয় বৈষ্ণব ঠাকুর
জয় ভক্তি সিদ্ধান্ত সরস্বতী ঠাকুর প্রভুপাদ
ভক্তি সিদ্ধান্ত সরস্বতী ঠাকুর
প্রভুপাদ
জয় ভক্তি সিদ্ধান্ত সরস্বতী ঠাকুর প্রভুপাদ ভক্তি সিদ্ধান্ত সরস্বতী ঠাকুর প্রভুপাদ
জয় জয় প্রভুপাদ 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 প্রভুপাদ
জয় জয় প্রভুপাদ 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 প্রভুপাদ
জয় জয় গুরুদেব গুরুদেব গুরুদেব
জয় জয় গুরুদেব 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 গুরুদেব
জয় বিষ্ণুপাদ পরমহংস পরিব্রাজকাচার্য সুষমত গৌর গোবিন্দ স্বামী শ্রীল গুরুদেব কি জয় জয় বিষ্ণুপাদ পরমহংস পরিব্রাজকাচার্য সুষমত ভক্তি শ্রদ্ধানন্দ গোস্বামী মহারাজ কি জয় জয় বিষ্ণুপাদ পরমহংস পরিব্রাজকাচার্য সুষমত অভিচরণ অরবিন্দ ভক্তিবেদান্বিত স্বামী শ্রীল প্রভুপাদ জী মহারাজ কি জয় জগদ্গুরু শিল ভক্তি সিদ্ধান্ত শিশু ঠাকুর শিল প্রভুপাদজি মহারাজ কি জয় প্রভুপাদজি মহারাজের সুভদ্র ভাবতি মহোৎসব কি জয় সম্বেদ ভক্তবৃন্দ কি জয় নিতাই গৌরতম হরে কৃষ্ণ জ্ঞানতিমিরান্ধস্য জ্ঞানঞ্জনশলাকয়া চক্ষুরুন্মীলিতমেন তস্মৈ শ্রীগুরবে নমঃ শ্রীচৈতন্যমনোভীষ্টং স্থাপিতং যেন ভূতলে স্বয়ং রূপং কদা মহ্যম দদান্তীশো পদান্তিকম বন্দেহম শ্রীগুরুশ্রীযুতপদকমলম শ্রীগুরুন বৈষ্ণবাশ্চ শ্রীরূপম সগ্রজাতম সহগণ রঘুনাথানিত্বম ত্বম সজীবম সদ্বৈতম সাবধূতম পরিজন সহিতম কৃষ্ণ চৈতন্য দেবম শ্রীরাধা কৃষ্ণ পাদানু সহগণ ললিতা श्री विशाखानित्वंश्च नमो विष्णु पदाय कृष्ण पृष्ठाय भूतले श्रीमते गौर गोविंद स्वामी नामिने नमो विष्णु पदाय कृष्ण पृष्ठाय भूतले श्रीमते भक्ति वेदांत स्वामी नामिने नमस्ते सारस्वती देवे गौरवाणी पूर्वाणी प्रचारिणे निर्विशेष शून्यवादी पाश्चात्यदेश तारिणे नमो विष्णु पदाय कृष्ण पृष्ठाय भूतले श्रीमते भक्ति सिद्धांत सरस्वती निति नामिने श्रीवार्षभानवी देवी दयिताय भूतले कृष्ण संबंध विज्ञान दायिने प्रभवे नमः माधुर्योज्ज्वल प्रेमाढ्य श्री रूपानुग भक्ति द श्री गौर शक्ति करुणा गौर शक्ति विग्रहाय नमस्तुते नमस्ते गौरवाणी श्रीमूर्तये दिनतारिणी श्री रूपानुग विरुद्धाप सिद्धांत ध्वंत हारिणे वंचाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः नम महाबदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्वसे नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त बृंद हरे कृष्ण 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 हरे 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 राम राम हरे कृष्ण। आज गौड़ीय वैष्णव जगतर अन्यतम श्रेष्ठ आचार्य जी राधाराणी अति प्रिय निज लोक श्री वार्षभानवी देवी दयिताय भूतले जी भक्तिविंद ठाकुर जी सप्तम गोस्वामी थे जिते आम आचार्य मैंने पूर्व आचार्य मैंने विशेषकर महाप्रभु ଏମାନେ ସବୁ କୃପାଧନ୍ୟ ଏବଂ ସଖୀ ମଞ୍ଜରୀ ଏମାନେ ମଞ୍ଜରୀ ସ୍ୱରୂପ ଜଣେ ସାଧାରଣ ଭକ୍ତ ଆଉ ଜଣେ ଆଚାର୍ଯ୍ୟଙ୍କ ଭିତରେ ପାର୍ଥକ୍ୟ ହେଉଛି ଆମର ମତିଟା ଆମ କୃଷ୍ଣ ପାଖରେ ଲଗେଇବାକୁ ପଡ଼େ, ତାଙ୍କର ମତିଟା ବିଷୟରୁ ହଟେଇବା ପାଇଁ ତାଙ୍କ ବିଷୟ କ'ଣ ସେମାନେ ଜାଣନ୍ତିନି। ଆମେ ଯେମିତି କୃଷ୍ଣ କ'ଣ ଜାଣିନେ ବେଳେବେଳେ କୃଷ୍ଣ ଚେତନାକୁ ଆମେ ଯାଉଛେ, ଆମକୁ ପୁରା ବୁଝେଇ ସୁଝେଇ ମନଟାକୁ ନେଇକି ଭକ୍ତି କରୁଛେ, ଏଇଟା ମୋର ଧର୍ମ। ଆମେ କ'ଣ ଭାବୁଛେ ଏଇଟା ମୋର ଧର୍ମ, ତାଙ୍କର ଜୀବଙ୍କ ସାଙ୍ଗରେ ସମ୍ପର୍କ ରଖିବା ତାଙ୍କ ଧର୍ମ, ତାଙ୍କୁ କଷ୍ଟ ହୁଏ ନା ଜୀବଙ୍କୁ ବୋଧ ଜୀବମାନଙ୍କ ପାଇଁ ତାଙ୍କୁ ଗୋଟେ ବୋଧ ଜୀବକୁ ଗ୍ରହଣ କରିବା ତା ସାଙ୍ଗରେ ସମ୍ପର୍କ ରଖିବା ବହୁତ କଷ୍ଟ, କାରଣ ସେମାନେ ଜଗତ ଲୋକ ନୁହନ୍ତି। ଆମର ଯଦି କୃଷ୍ଣଙ୍କ ସାଙ୍ଗରେ ସମ୍ପର୍କ ରଖିବା ଦୁଃଖ ଲାଗୁଛି କଷ୍ଟ ଲାଗୁଛି, ଆମର ସ୍ୱଭାବ ନୁହେଁ। ସେ ଏ ଜଗତକୁ ଆସିକି ଜଗତ ସହିତ ସମ୍ପର୍କ ରଖିବା ତାଙ୍କୁ ସେତିକି କଷ୍ଟ, କିନ୍ତୁ ଏ କରୁଣା ଶକ୍ତି ଏଥିପାଇଁ ଆମେ ଗୌରାଙ୍ଗ ମହାପ୍ରଭୁଙ୍କର ତାଙ୍କୁ କହୁଛେ ନା ଗୌରାଙ୍ଗ ଗୁଣର ଗୁଣର ନିଧି କଥା ଗଲେ ପାବ, କାରଣ ସେମାନେ ଯେଉଁ ଜଗତର ଲୋକ ସେମାନେ ଆମ ପାଇଁ ଆସୁଛନ୍ତି ଏଠିକି ଏତେ କଷ୍ଟ ସହିଛନ୍ତି, କେବଳ ଗୋଟେ ବିଷୟ ଲୋକ ସାଙ୍ଗରେ ସମ୍ପର୍କ ରଖିବା। ଆମେ ସାଧାରଣ ଭକ୍ତ କି ଆମକୁ ଗୋଟେ ବିଷୟ ଲୋକ ଭଲ ଲାଗୁନି, ଗୋଟେ କୁଟ କାପଟ ଲୋକ ଭଲ ଲାଗୁନି, କିନ୍ତୁ ସେମାନେ ଶୁଦ୍ଧ ଭକ୍ତ କି ଆମକୁ ଗ୍ରହଣ କରିଛନ୍ତି, ଆମର ଦୋଷ ବି ଦେଖିନାହାନ୍ତି। ତେଣୁ ଭକ୍ତି ସିଦ୍ଧାନ୍ତ ସେସବୁ ଠାକୁର ପ୍ରଭୁଜୀ ମହାରାଜଙ୍କର ସବୁଠୁ ବଡ଼ ଅବଦାନ ହେଲା। ଭକ୍ତିବିନୋଦ ଠାକୁର ଗ୍ରନ୍ଥର ସବୁ ଯେଉଁ ରଚନା କରିଦେଲେ, ସବୁ ଗ୍ରନ୍ଥ ରଚନା କଲା ପରେ ଯେମିତି ବ୍ୟାସଦେବ ସବୁ ଗ୍ରନ୍ଥ ରଚନା କରି ଚିନ୍ତା କରୁଥିଲେ, ଆଉ ଧର୍ମ ପ୍ରଚାର କରିବା ଲୋକ ଭଜନ କରିବା ଲୋକ ସହଜ, ନିୟମ ପାଳନ କରିବା ସହଜ, କାରଣ ଜଣକୁ ଭଲ ଲାଗୁଛି ସେ ନିୟମଟା ପାଳନ କରିଦେବ, ତା ଭଜନଟାକୁ ସେ ନିଜେ ରକ୍ଷା କରିଦେବ। କିନ୍ତୁ ଜଗତର ଲୋକଙ୍କ କତିରେ ନେଇକି ପହଞ୍ଚାଇବା, ଜଗତର ବିପରୀତ ଯେଉଁ ବିରୁଦ୍ଧ ଧର୍ମ ରହିଛି ତାକୁ ଅପସିଦ୍ଧାନ୍ତ ଧ୍ୱନ୍ତ ହାରିଣୀ ଅନ୍ୟ ମତକୁ କାଟିବା, ଜଗତରେ ସର୍ବତ୍ର ବିଚରଣ କରିବା ଏଟା ସମ୍ଭବ ନୁହେଁ। ଆଉ ଭକ୍ତିମ ଠାକୁରଙ୍କ ସମୟ ବି ନଥିଲା, ସେଥିପାଇଁ ସେ ବହୁତ ପ୍ରାର୍ଥନା କରିଛନ୍ତି ଆମର ବିମଳା ଦେବୀଙ୍କୁ, ସେଥିପାଇଁ ତାଙ୍କ ନାଁ ହେଲା ବିମଳା ପ୍ରସାଦ। ସବୁବେଳେ ପ୍ରାର୍ଥନା କରୁଥିଲେ ମୋତେ ଗୋଟେ ସୁଯୋଗ ସନ୍ତାନ ଦିଅନ୍ତୁ, ଯିଏ ମହାପ୍ରଭୁଙ୍କର ବାଣୀ ମୋର ଏତେ ଯେଉଁ ଶ୍ରମ ମୁଁ କରିଛି ତା ତାତ୍ପର୍ଯ୍ୟକୁ ବୁଝିବ। ଯଦି ସୁଖଦେବ ନ ଆସିଥାନ୍ତେ ତାହେଲେ ଭାଗବତର ତାତ୍ପର୍ଯ୍ୟ ଭାଗବତ ସବୁବେଳେ ଥିଲେ ମୁନି ଋଷିମାନେ ତାଙ୍କ ମତରେ ଟାଣିକି ନେଇ ପଳେଇଥାନ୍ତେ। ଆଜି ଦେଖୁନ ଯେଉଁ ଯେଉଁ ସମ୍ପ୍ରଦାୟର ଲୋକ ଗୀତା ଭାଗବତ କହୁଛନ୍ତି ତାଙ୍କ ସମ୍ପ୍ରଦାୟ ଟାଣି ନେଇ ପଳାଉଛନ୍ତି ନା ଆଉ। ତେଣୁ ସମ୍ପ୍ରଦାୟିକ ଆଚାର୍ଯ୍ୟ ପାଇଁ ସମ୍ପ୍ରଦାୟିକ ଆଚାର୍ଯ୍ୟମାନେ ସବୁବେଳେ ପ୍ରାର୍ଥନା କରନ୍ତି ମହାପ୍ରଭୁଙ୍କୁ, ଆମ ସମ୍ପ୍ରଦାୟର ସେ ସିଦ୍ଧାନ୍ତଟା କେମିତି ରହିବ, ଆପଣ ସେମାନେ ସଦାଚାରୀ ପୁରୁଷକୁ ଦିଅନ୍ତୁ। ନହେଲେ କାରଣ ଯିଏ ପ୍ରଚାର କଲା ତା ହାତରେ ରହିଲା ଗୋଟେ ସମ୍ପ୍ରଦାୟର ଶିକ୍ଷାଟା, ତେଣୁ ସେ ଯୁଆଡ଼େ ବୁଲିନି ଯିବ ବୁଲି ଚାଲିଯିବ। ସେଥିପାଇଁ ଭକ୍ତିମ ଠାକୁର ବ୍ୟସ୍ତ ହଉଥିଲେ, ଯେମିତି ତୁମେ ତ ଭାଗବତ ରଚନା କରିଦେଲ, ଗୁରୁଙ୍କ ନିର୍ଦ୍ଦେଶରେ ରଚନା କଲ, କିଏ ବ୍ୟାସଦେବ ନାରଦ ମୁନି ତ କହିଲେ, ତୁମେ କାହିଁ ବ୍ୟସ୍ତ ହଉଥିଲେ, ବଦ୍ରିକାଶ୍ରମ ତପସ୍ୟା କାହିଁ କହୁଥିଲେ, ମୋର ଗୋଟେ ପୁତ୍ର ଦରକାର ନା। ସେ ସବୁ ମୁନି ଋଷିଙ୍କର ଦେଖୁଥିଲେ ଏମାନେ ଗୋଟେ ଗୋଟେ ମତ ପ୍ରତି ଆସକ୍ତ ଅଛନ୍ତି, ତେଣୁ ଯଦି ସେମାନେ ଭାଗବତ ପ୍ରଚାର କରିବେ ତାହେଲେ ସେ ମତରେ ଭାଗବତରେ ଥୋଇଦେବେ, କାରଣ ଯିଏ ଯେଉଁ ସମ୍ପ୍ରଦାୟର ସେ ଟାଣି ଭୁଷାରେ ନେଇ ସମ୍ପ୍ରଦାୟ ମତକୁ ଥୋଇବ, ସେ ବ୍ୟସ୍ତ ହଉଥିଲେ, ସେଥିପାଇଁ ତପସ୍ୟା କରୁଥିଲେ। ବାହାଦରାୟଣ ସେ ଇଏ ହେଲେ ବାହାଦରାୟଣୀ, ବଦରିକ ଆଶ୍ରମରେ ଭଗବାନ ବହୁତ ପ୍ରାର୍ଥନା, ମୋତେ ଗୋଟେ ପୁତ୍ର ଦିଅନ୍ତୁ, ମୋତେ ଗୋଟେ ପୁତ୍ର ଦିଅନ୍ତୁ, କାହିଁକିନା ଏ ଭାଗବତ ଧର୍ମ ଯେଉଁ ନିର୍ମଳ ଧର୍ମ ତା ପାଇଁ ଜଣେ ତାର ସ୍ଥିତି ହେଉଛି ପ୍ରେମ। ଏମାନେ ଯେତେ ଅଛନ୍ତି ମୁନିରୁ ସେ ସମସ୍ତେ ଚକ୍ରପାଳ ଲେଖିଛନ୍ତି ଟୀକାରେ, ସମସ୍ତେ ଦେଖୁଥିଲେ କୋଣାର୍କଙ୍କ ମତ କ'ଣ, ଗୌତମଙ୍କ ମତ କ'ଣ, ଯେ ସେ ତତ୍କାଳୀୟ ଯେଉଁ ଋଷି ଥିଲେ, ଯେତେବେଳେ ଋଷି ଏପରି ପରାଶର ସହିତ ଯେତେବେଳେ ଋଷି ଥିଲେ ତାଙ୍କର ନିଜ ନିଜର କିଛି ଗୋଟେ ମତ ରହିଛି, ତାହେଲେ ଆମ ନିଜ ମତ ରହିଲା ତାହେଲେ ଭକ୍ତିର ମତଟା ଆଉ ରହିପାରିବ ନା। ମୁଁ ତ ଭାଗବତର ଭାଷ୍ୟଟା ହେଉଛି କ'ଣ ସମାଧି ଭାଷ୍ୟ, ମୁଁ ତ ନିଜେ ରଚନା କରିନି, ତ ଅନାଦିକାଳର ଶାସ୍ତ୍ର ଏଇ ତ ନିଜେ ସ୍ୱୟଂ ପ୍ରକଟ ହେଇଛନ୍ତି, ତାଙ୍କ ମତଟା କେମିତି ରହିବ, ତାହେଲେ ସେଥିପାଇଁ ଜଣେ ପୁରୁଷ ଦରକାର ଯିଏକି ସେ ମତକୁ ସ୍ଥାପନ କରିବେ। ସେଥିପାଇଁ ସୁଖଦେବ ଆସିଗଲା ପରେ ସବୁ ମତଟା କଟିଗଲା ନା। ଆଉ ଆମର କୁହାଯାଉଛି କ'ଣ, ସୁଖଦେବ କମ୍ ବୟସରେ ସେ ଚାଲି ଆସିଲେ ଉଠିପଡ଼ିଲେ, କାହିଁ ଉଠିପଡ଼ିଲେ, ସେ କାହିଁ ଉଠିପଡ଼ିଲେ, ଅଲଗା ମତବାଦ ସେଠି ଥିଲେ ନା ସବୁ, ଆଉ ନା ତାଙ୍କୁ ତାଙ୍କର ଯେଉଁ ଭକ୍ତିର ଶକ୍ତିଟା ରହିଥିଲା ତାଙ୍କୁ ଦର୍ଶନ କରିଦେଲେ ସେମାନେ ଜାଣିଦେଲେ ଆଙ୍କ ମତ ଏଇଠି ରହିବ, ଏଠି ଆଉ କି ଆମ ମତ କାହାର ରହିବନି, ଆଉ ଭକ୍ତିର ଗୋଟେ ଶକ୍ତି ଅଛି ନା, ତେଣୁ ତାଙ୍କୁ ଦର୍ଶନ କରିକି ସମସ୍ତଙ୍କର ସମ୍ଭ୍ରମ ଚାଲି ଆସିଲା। କାରଣ ଯୋଗୀର ଯୋଗ ଶକ୍ତିକି ପ୍ରକାଶ କରିବାକୁ ପଡ଼େ, ଯୋଗୀଟା ଯଦି ଯୋଗ ନ କଲା ତୁମେ ଜାଣିବ ସେ ଯୋଗୀ ବୋଲି, ଆଚ୍ଛା କର୍ମୀ ପୁଣ୍ୟ କଲେ ଜାଣିବ ସେ କର୍ମୀ, ଜ୍ଞାନୀ ବୈରାଗ୍ୟ ଦେଖେଲେ ତୁମେ ଜାଣିବ ଜ୍ଞାନୀ, ଭକ୍ତ ସେ ଯେତେ ଚାହିଁବ ଲୁଚେଇବି ସେ ଧରା ପଡ଼ିଯିବ। ସୁଖଦେବ ଧରିଦେଲେ ନା ଭାଗବତ ସଭାର ସମସ୍ତେ, ଆଉ ସମସ୍ତେ କାହିଁ ଠିଆ ହେଇଗଲେ, ନାରଦ ବି ଠିଆ ହେଇଗଲେ ଯେ ଇଏ ବର୍ତ୍ତମାନ ଭକ୍ତିବେଶରେ ଆବିଷ୍ଟ ହେଇଛନ୍ତି, ସମସ୍ତେ ଠିଆ ହେଇଗଲେ ତାଙ୍କୁ ସ୍ୱାଗତ କଲେ ନା, ବ୍ୟାସଦେବ ସେଠି ବସିକି ପ୍ରବଚନ ଶୁଣୁଥିଲେ ନା। ଅଲଗା ଯେତେ ସଂସାର ମତ ରହିଲା ତାଙ୍କୁ ପ୍ରକାଶ କରିବାକୁ ପଡ଼ିବ, ସେ ଲୁଚେଇକି ରଖିପାରିବେନି, କିନ୍ତୁ ଭକ୍ତି କ'ଣ ନା ତାଙ୍କୁ ଲୁଚେଇ ରଖିବାକୁ ପଡ଼ିବ, ସେମାନେ ସେ ପ୍ରକାଶିତ ହେଲେ ପ୍ରକାଶ, ଭକ୍ତି ତାଙ୍କୁ ଲୁଚେଇକି ରଖିପାରିବେନି, ତାଙ୍କର କଥା ଏଭଳି, ତାଙ୍କର ଦର୍ଶନ ଏଭଳି, ତାଙ୍କର ଭାବ ଏଭଳି, ତାଙ୍କୁ ଜଣେ ଦୃଷ୍ଟି କହିଦେଲା ମାନେ ତାଙ୍କୁ ଶାନ୍ତି ହେଇଯିବ, ଦେଖିଦେଲେ ତାଙ୍କୁ ଶାନ୍ତ ଲାଗିବ। ଭକ୍ତିର ଶକ୍ତି ଅଛି ନା, ତାଙ୍କୁ ଭକ୍ତି ଶକ୍ତି କୁହାଯାଏ, ଜ୍ଞାନ ଶକ୍ତି ବୈରାଗ୍ୟ ଆଣେ, କର୍ମଶକ୍ତି ପୁଣ୍ୟ ଆଣିବ, ଯୋଗ ଶକ୍ତି ସିଦ୍ଧି ଆଣିବ, ଭକ୍ତି ଶକ୍ତି ହୃଦୟକୁ ପ୍ରକାଶିତ କରେ। ଆମେ କାହିଁକି ଆଚାର୍ଯ୍ୟଙ୍କ କଥା ଚିନ୍ତା କରୁଛେ, ଏତେ କାହିଁକି ତାଙ୍କ କଥା ରିପିଟ୍ କରୁଛି, ତ କୁଆଡ଼େ ଗଲେଣି, ଆମେ କିଏ କହିବ କିଆଡ଼େ ଗଲେଣି, କେତେ ଦିନକର ଲୋକ ସିଏ ତାଙ୍କ କଥା ଆଜିକାଲି ଚାଲୁନି, ଆମର କ'ଣ ବି ବୁଝିପାରୁନ ତୁମେ, ତା ପାଇଁ ଗୋଟେ ଶକ୍ତି ଦରକାର, ଭକ୍ତି ଶକ୍ତିରେ ସେମାନେ ଆବିଷ୍ଟ, ତାଙ୍କୁ ସ୍ମରଣ କଲେ ସିଏ ଯଦି କୃପା କରି ଆମକୁ କିଛି ଆସିବ, ଆମର ଶକ୍ତି କିଛି ନାହିଁ, କାହିଁକି ଭକ୍ତି ପାଖରେ ଭକ୍ତି ଶକ୍ତିଟା ଏଇଭଳିଆ, ସେ କେବଳ ପରମ୍ପରା ଆଚାର୍ଯ୍ୟମାନେ ତୁମକୁ କୃପା କଲେ ଆସିବ, ସାଧାରଣ ଜିନିଷଟା ନୁହେଁ, ସାଧନ କରିବ କୃପା ମିଶିବ, ଦୁଇଟା ମିଶିଲେ ଯାଇକି ଆସିବ, ନ ହେବନି। ଯେମିତି ଏଇ ଯେଉଁ ଗୁଣି ସାଧନ ଗୁଣି ଗୁଡ଼ା କରନ୍ତି, ସେ କ'ଣ କରିବେ, ତାଙ୍କର ପ୍ରାକ୍ଟିସ୍ ଉପରେ ନିର୍ଭର କରୁ, ଯେତେ ମତ ରହିଲା ସେଇଟା ଅଭ୍ୟାସ ଉପରେ ନିର୍ଭର କରେ। ଜ୍ଞାନୀ ଯେତେ ସଂସାର ଆସକ୍ତି ଛାଡ଼ିଲା ସେ ତାର କ'ଣ କରିବ, ଯେତେ ସଂସାର ଆସକ୍ତି ଛାଡ଼ିବ ଯେତେ ତାର ବୈରାଗ୍ୟ ଆସିବ। ଯୋଗୀ ଜ୍ଞାନୀ କର୍ମୀ ଏମାନେ ସବୁ ଯେତେ ଯେତେ ନିଜ ନିଜର ଅଭ୍ୟାସଟାକୁ ବଢ଼େଇବେ, ତାଙ୍କ ଅଭ୍ୟାସ ବଢ଼ିବା ହେଇ ତାର ଉଦ୍ୟମ ହିସାବରେ ସେମାନେ ସଫଳତା ଲାଭ ପାଇବେ, କିନ୍ତୁ ଭକ୍ତିରେ ସେଇଟା ହେବନି। ଭକ୍ତିରେ ତୁମେ ବହୁତ ସାଧନ ଭଜନ କଲେ ସୁଦ୍ଧା ଗୋଟେ ଗୋଟେ ଛୋଟ ଛୋଟ କଥାରେ ଅଟକି ତୁମେ ରହିଯିବ, ଭକ୍ତିରେ ଏଇଟା ହେଉଛି ଗୋଟେ ବଡ଼ ଆମର ମହିମା, କାହିଁକି ରହିଯିବ ନା, ଭକ୍ତିଟା ସାଧନର ଅଧୀନ ନୁହେଁ, ସାଧନ କରିବାକୁ ପଡ଼ିବ କିନ୍ତୁ ସାଧନର ଅଧୀନ ନୁହେଁ, ଯେ ଭକ୍ତି ସାଧନର ଅଧୀନ ହେଇଗଲା ତାହେଲେ ଭକ୍ତି ସ୍ୱତନ୍ତ୍ର ହେଇପାରିଲାନି। ଭକ୍ତି କରିବା ପାଇଁ ଆମେ ସାଧନ କରୁ ଯେ ଏଇଟା କଲେ ଭକ୍ତି ହେବ, ତାମାନେ ସାଧନ ଅଧୀନରେ ଭକ୍ତି ନୁହନ୍ତି, ଆମେ ଷୋଳମାଳା ଜପ କରିଦେଲେ ଯେ ଆମର ଭକ୍ତି ହେବ ନାହିଁ, ତାହେଲେ ସାଧନ ଅଧୀନରେ ଭକ୍ତି ରହିଗଲେ, ଆମେ କେବଳ ଯେଉଁ ସାଧନ କରୁଛେ ଜପ ଭଜନ ସାଧନ କରୁଛେ କେବଳ ସବୁବେଳେ ଗୋଟିଏ ଜିନିଷ ପାଇଁ କୃପା ପାଇଁ, ଏତିକି ମନେ ରଖିବାକୁ ପଡ଼ିବ। ଅଲଗା ଯୁଗରେ କ'ଣ, ସେମାନେ ଯୋଗ କଲେ ସାଧନଟା କରିଦେଲେ ସେଠି ପାଇଯିବେ, ଇଏ ହେଉଛି ସବୁଠୁ ମାର୍ମିକ, ଯେତେ ଆମର ଯେତେ ଗୁଡ଼ିଏ ସିଦ୍ଧାନ୍ତ ଅଛି ଆମର ମାର୍ମିକ ଜିନିଷ ହେଉଛି ଗୋଟିଏ ଜିନିଷ, ଏଇଟାକୁ ଯିଏ ନ ଧରିପାରିଲା ସେ ବୋକା ହେଇଯିବ, ସେକୁ ମୁଁ ଏତେ କହିଲି କାହିଁ ମୋର କିଛି ହେଲାନି, ନାଇଁ ନାଇଁ ଅଲଗା ସବୁ ଯୁଗର ସବୁ ଯୁଗ ଯେତେ ଯୁଗ ରହିଛି ସବୁ ଗୁଡ଼ିକ ସାଧନର ଅଧୀନ, ସାଧନ କରିଦେଲେ ତୁମେ ପାଇଯିବ, ତାର ନିୟମ ଅଛି, ସାଧନ କରିକି ପାଇଯିବ। ଏଠି ନିୟମ କରିକି ସାଧନ କଲେ ବି କୃଷ୍ଣ ପାଇପାରିବନି, ନିୟମ କରିକି ସାଧନ ଆମେ ଯେଉଁ କେତେ କରୁଛେ କେବଳ କୃପାଟା ପାଇବା ପାଇଁ, ଏତିକି ଆମର ଏଟା ଡିଫରେନ୍ସ। ଏତିକି ଆମେ ଏତେ କାହିଁ ସାଧନ କରୁଛେ, ଯଦି ଭକ୍ତିକି ସାଧନର ଅଧୀନ ନୁହନ୍ତି ତାହେଲେ ସାଧନ କଲେ ଆମେ ଭକ୍ତି ପାଇପାରିବୁନୁ। ସେଦିନ ଗୁରୁ ଦେଖନ୍ତୁ, ଷୋହଳ ମାର କଲ, ଚଉଷଠି ମାର କଲ, ଯେଉଁଠି ରୁହ ତ କୃଷ୍ଣ ପାଇପାରିବେନି। ସାଧନ ଅଧୀନ ହେଇଗଲା ନା କୃଷ୍ଣ, ନାହିଁ ସାଧନ ଅଧୀନ ହୁଅନ୍ତି। ଆମେ ସାଧନ କରୁଛେ କେବଳ ଜଣେ ଭଗବାନଙ୍କର ଭକ୍ତ କେମିତି ମୋତେ ଭଲ ପାଉ, ଏତିକି, ଆଉ କିଛି ନାହିଁ। ସାଧନର ମୂଲ୍ୟ ଆଉ କିଛି ନାହିଁ। ମନେ ରଖ, ଆମେ କେତେ ମନ ଦୁଇ ଘଣ୍ଟା ଜପ କରୁଛେ, ଦଶ ଘଣ୍ଟା ତୁମେ ଜପ କର, ତୁମ ମନ କେଉଁଠୁ ତୁମେ ଜାଣିପାରୁନ। ଆମେ ଏଇଥିପାଇଁ ପରମ୍ପରା ଆଚାର୍ଯ୍ୟମାନଙ୍କୁ ବେଶୀ ଚାପୁଡ଼ିକି ଧରୁଛୁ, କାହିଁକି ଆମର ବହୁତ ଦୋଷ ଦୁର୍ବଳତା ଅଛି। ଗୋଟେ ମୁନି ଋଷିମାନଙ୍କର ଯୋଗ୍ୟତା, ଯେଉଁ ପୂର୍ବକାଳର ଋଷିମାନଙ୍କର ଯୋଗ୍ୟତା, ଗୃହସ୍ଥମାନେ ତାଙ୍କ ସ୍ତ୍ରୀକୁ ନେଇ ଯେଉଁ ଯୋଗ୍ୟତା ସବୁ ରଖିଥିଲେ, ଆମର କ'ଣଟା ଅଛି ଚିନ୍ତା କରି ଦେଖ। ଆମ ଗୋଟେ ତ୍ୟାଗରେ ବି ସେତିକି ଯୋଗ୍ୟତା ନଥିବ, ସେମାନେ ସେଠି ସ୍ତ୍ରୀକୁ ପାଖରେ ରଖି ସାଧନ କରିକି ସେମାନେ ଭଗବାନଙ୍କୁ ସିଦ୍ଧି ପ୍ରାପ୍ତ ହେଉଥିଲେ। କଶ୍ୟପ ଋଷିଙ୍କର କେତେ ସ୍ତ୍ରୀ, କିନ୍ତୁ ତାଙ୍କ ସାଧନ ଦେଖ, ତାଙ୍କ ପ୍ରବଚନ ଦେଖ ଭାଗବତରେ କେମିତିକା। ଆମେ କଳିଯୁଗରେ ବା କିଛି କରିପାରିବାନି, କଳିଯୁଗରେ ଚୈତନ୍ୟ ମହାପ୍ରଭୁ ପ୍ରଧାନ ହୀନ ସାଧକ, ଏଇ କଳିଯୁଗରେ ଆମେ ହେଲେ ହୀନ ସାଧକ। ହୀନ ସାଧକ କାହିଁକି, ସାଧକ ସାଧକ ହୀନ ସାଧକ ସେ କାହିଁ ଲେଖିଲେ, ମାନେ ସାଧନର ଯେଉଁ ସ୍ତର ସେ ଦୃଷ୍ଟିରେ ଆମର କିଛି ନାହିଁ। ପ୍ରାକୃତ ମନ ଦେହ ଅଭିନିବେଶ ଅଧିକା କ୍ଷୁଦା ଆତୁର, ଭୋଗ ଲାଗିଲା ତ ଗଲା, ତ ଭଜନ ଫଜନ କୁଆଡ଼େ ଯେଉଁ ମୁଣ୍ଡ ଘୂରେଇଲାଣି, କି ଦେଖାଯିବନି, କିଏ କ'ଣ କହିଦେଲା ସହିପାରିବାନି। ତେଣୁ ଏତେ ସାଧନ ଯେଉଁ କରୁଛେ ବହୁ ଦୋଷ ଦୁର୍ବଳତା ପରେ, ଏଥିପାଇଁ ଆମେ କହୁଛେ ନା ମହାପ୍ରଭୁଙ୍କ ଭକ୍ତମାନେ କାହିଁ କରୁଣାମୟ, ସେ ସାଧନକୁ ଅପେକ୍ଷା କରୁନାହାନ୍ତି, ଗୋଟେ ଜୀବର ବ୍ୟାକୁଳତାକୁ ଦେଖୁଛନ୍ତି। ଏଇଟା ବହୁତ ଦୋଷ ଦୁର୍ବଳତା ଅଛି, କିନ୍ତୁ ମୁଁ ଡାକୁଛି ଗୋଟେ ସାହାଯ୍ୟ କରିଦେବ। ନହେଲେ ଆମେ ଆମର ସାଧନର ଲକ୍ଷ୍ୟ ହେଲା ଏତିକି, କେବଳ ସାଧନ ଲକ୍ଷ୍ୟ ହେଲା ନିଜକୁ ଟିକେ ଅନ୍ତରଟା ଶୁଦ୍ଧ ହେଇଗଲେ ସେ ସାଧୁଗୁରୁ ଟିକେ ଆମକୁ ଦୟା କରିଦେବେ, ତାହେଲେ କୃଷ୍ଣ ପାଇଁ। ଏଥିପାଇଁ ଆମର ଏଇ ଆଚାର୍ଯ୍ୟମାନଙ୍କର ଆବିର୍ଭାବ, ତିରଭାବ, ବେଶପୂଜା, ଏଗୁଡ଼ା ସବୁ ଆଡ଼ମ୍ବରରେ କରାଯାଏ ଏଥିପାଇଁ, ଲୋକଙ୍କୁ ଦେଖିବା ପାଇଁ। ବର୍ତ୍ତମାନ ଓଲଟା ହେଇଯାଉଛି, ଭାବନାଟା ଓଲଟା ହେଇଯାଉଛି, ଏଥିପାଇଁ ନୁହେଁ। ଆଚାର୍ଯ୍ୟଙ୍କୁ ଏତେ ଉପାସନା କରାଯାଉଛି କାହିଁକି, ପରମ୍ପରା ଆଚାର୍ଯ୍ୟମାନେ ଜାଣିଛନ୍ତି ଆମମାନଙ୍କୁ କିଛି ଅଲଗା କରିପାରିବାନି, ଭଗବାନଙ୍କୁ ତ ଆମେ ଦେଖିପାରୁନି, ତାଙ୍କ ସହିତ ସମ୍ବନ୍ଧ ନାହିଁ, କମସେ କମ ଭଗବାନ ଲୋକ ଏଠି ଅଛନ୍ତି, ତାଙ୍କୁ ଆମେ ଖୁସି କରିବା। କିନ୍ତୁ ଆମ ପରମ୍ପରାରେ ଆଚାର୍ଯ୍ୟମାନଙ୍କୁ ବେଶୀ ମହିମା ଏଥିପାଇଁ ଦିଆଯାଏ, କାହିଁକି ଆଚାର୍ଯ୍ୟଙ୍କ କରୁଣା ନହେଲେ ଆମ ସାଧନଟା କ'ଣ ହେବ, ଯେତେ ସାଧନ କଲେ କୃଷ୍ଣ ପାଖରେ ପହଞ୍ଚି ହେବନି, କାରଣ କୃଷ୍ଣ ସଚ୍ଚିଦାନନ୍ଦମୟ, ଆମେ ହେଲେ ପ୍ରାକୃତ ସ୍ଥିତିରେ ଅଛି। ଆଚାର୍ଯ୍ୟଙ୍କର କ'ଣ ହେଉଛି ନା ଲେଖୁନାହାନ୍ତି ଶ୍ରୀ ଧୀରେ ଟିକେ ଘଞ୍ଚ, ହଁ ଘଣ୍ଟା ତଳଟାକୁ ଧର, ତଳଟାକୁ ଧରିଦିଅ, ତଳଟାକୁ ଧରିଦେଲେ ଧୀରେ ବାଜ, ହଁ ଶ୍ରୀ ଗୌରବାଣୀ ଶ୍ରୀମୂର୍ତ୍ତ ଦିନ ତାହାରିଣୀ, ଏଇଟା ସବୁ କାହିଁ ଲେଖା ହେଉଛି, ଏସବୁ କାହିଁ ଲେଖା ହେଉଛି। ଯେତେ ଦେଖ ଆମର ଯେତେ ପ୍ରଣାମ ମନ୍ତ୍ର ଭକ୍ତି ଠାରୁ ଦେଖୁନା, ନମ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନେ ଗୌର ଶକ୍ତି ସ୍ୱରୂପା, ଏସବୁ କାହିଁ ଲେଖା ହେଉଛି। ଆମ ପ୍ରଣାମ ମନ୍ତ୍ର ଏଇଟା ଧରିବାକୁ ପଡ଼ିବ ନା, ତୁମେ ସେତିକି ତ ବୁଝିପାରିବନି, ତୁମେ ଯେତେ ତତ୍ତ୍ୱ ଜାଣିଲେ କ'ଣଟା ହେବ। ଗୌର କିସ ଦେଖନ୍ତୁ ନା, ଯିଏ ଯେଉଁ ଶକ୍ତିରେ ଆବିଷ୍ଟ ତାଙ୍କ ପ୍ରଣାମ ମନ୍ତ୍ର ସେଇଟା ଲାଗିବ। ପ୍ରଭୁପାଦଙ୍କର କ'ଣ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ ଶୂନ୍ୟବାଦୀଟା ମାଡ଼ି ଯାଇଥିଲା ନା, ଆଉ ଆମ ଭାରତବର୍ଷ ନିର୍ବିଶେଷ ଶୂନ୍ୟବାଦୀ ଥିଲା ନା, ଆଉ ଜଗନ୍ନାଥ ଅଛନ୍ତି, ହଁ ସେ ତାଙ୍କ ଅଛନ୍ତି ଅଛନ୍ତି, ଆଉ ନାମ ଯେ ଭଗବାନ, ନାମ ଶକ୍ତି ଦେଇପାରିବେ, ଭଗବାନଙ୍କର ପ୍ରସାଦର ମହିମା ଅଛି, ଏଗୁଡ଼ା କ'ଣ ମୁଁ ଜାଣିଥିଲି, ଏସବୁ ନିର୍ବିଶେଷବାଦ ଥିଲା ନା, ଭକ୍ତିରେ ନିର୍ବିଶେଷ ବୁଝିଯାଇଥିଲା। ବିଗ୍ରହ କ'ଣ, ବିଗ୍ରହ ପୂଜା କ'ଣ, ଠାକୁର ତ ସବୁଆଡ଼େ ଅଛନ୍ତି, ଆଉ ନିର୍ବିଶେଷ ହେଇଗଲେ ଭଗବାନଙ୍କୁ ମାନୁଛନ୍ତି, କିନ୍ତୁ ଭଗବାନ ଏଇ ମନ୍ଦିର ଅଛନ୍ତି ବୋଲି ମାନୁନାହାନ୍ତି, ନିର୍ବିଶେଷବାଦ। ଆଉ ଶୂନ୍ୟବାଦୀ ସେ ମାୟାବାଦୀ, କାହିଁକି ନା ଯେତେବେଳେ ଭଗବାନ ପରେ ଜଣେ ପହଞ୍ଚିପାରିବେନି, ସେ କ'ଣ କହିବ, ଭଗବାନ ନାହାନ୍ତି। ତେଣୁ ଯେଉଁ ଆଚାର୍ଯ୍ୟ ଯେଉଁ ଶକ୍ତିରେ ଆବିଷ୍ଟ ଥିଲେ ତାଙ୍କ ପ୍ରଣାମ ମନ୍ତ୍ର ସେଇଟା ଲାଗେ। ଗୌରୁ କିଶୋର ଦେଖୁନା, ନମ ଗୌର କିଶୋରାଏ ସାକ୍ଷାତ ବୈରାଗ୍ୟ ମୃତାଏ, ତାଙ୍କ ଲାଗିଲା ସାକ୍ଷାତ ବୈରାଗ୍ୟ ମୃତ, ବୈରାଗ୍ୟଟା କେମିତି, ତାଙ୍କ ଦ୍ୱାରା ମହାପ୍ରଭୁ ଶିଖାଇଲେ, ସେ ଜଣେ ଗୋଟିଏ ଗୋଟିଏ ଶକ୍ତିରେ ଆବିଷ୍ଟ ହେଇକି ଆସିଥାନ୍ତି। ସେମାନେ ଆମେ ସବୁ ଆଚାର୍ଯ୍ୟମାନଙ୍କୁ ଡିଫରେଣ୍ଟ ଡିଫରେଣ୍ଟ ଆଚାର୍ୟମାନଙ୍କର ଆବିର୍ଭାବ ତୀର ପ୍ରାର୍ଥନା ହେଉଛି, ଏଥିପାଇଁ ତାଙ୍କୁ ସେଇଦିନ ସ୍ମରଣ କରିକି ସେ କରୁନାହାନ୍ତି, ତାଙ୍କୁ ତ ଟିକେ କରୁଣା ପାଏ, ଆମେ ସବୁ ଗୁଣର ଅଧିକା, ତାଙ୍କର ସେଇ ଗୁଣରେ ଆବିଷ୍ଟ, ତା ମାନେ ତାଙ୍କର ଅଲଗା ଗୁଣ ନାହିଁ, ଆମର କ'ଣ କିଛି ନାହିଁ। ଆମର ଯେଉଁ ଭଗବାନଙ୍କୁ ପାଇବା ପାଇଁ ନା ବୈରାଗ୍ୟ ଅଛି, ସେ ଭକ୍ତି ଠାକୁର ଲେଖିନି ନାହିଁ, କର୍ମ ନାହିଁ, ଜ୍ଞାନ ନାହିଁ, କୃଷ୍ଣ ଭକ୍ତି ନାହିଁ, ଗୋଟେ ବୈରାଗ୍ୟ ବି ନାହିଁ, ଭଗବାନଙ୍କର ପ୍ରତି ଭକ୍ତି ନାହିଁ, ଜୀବ ପ୍ରତି ଗୋଟେ ଦୟା ନାହିଁ, ଭଗବାନଙ୍କ ଚରଣ କମଳରେ ଗୋଟେ ମମତା ନାହିଁ, ନିଜକୁ ଗୋଟେ ହୀନ ଜ୍ଞାନ ନାହିଁ, ଖାଲି ଗୋଟେ ଅଭିମାନରେ ଭକ୍ତ ଆମର ଭକ୍ତ ହେଇଯାଇଛି, ମାଛ ମାନେ ଛାଡ଼ି ଅଭିମାନ ଖାଲି ବଞ୍ଚୁଛି, ସେଇଟା ବି ଗୋଟେ ଛୋଟ ଭାଗ୍ୟ ନୁହେଁ, ବହୁତ ବଡ଼ ଭାଗ୍ୟ। କିନ୍ତୁ ଏଥିରେ ତ କୃଷ୍ଣ ମିଳିବେନି, ଆମ କୃଷ୍ଣ ଦରକାର। ଆଉ କୃଷ୍ଣ ଯେ ମାନେ ଯାହା କୁହନ୍ତି ରାଧାରାଣୀ ତାଙ୍କୁ ଯାହାଙ୍କୁ ଭଲ ପାଉଛନ୍ତି, ଆମେ କ'ଣ ତାଙ୍କୁ ପାଇପାରିବା, ତାଙ୍କ ଲୋକମାନେ ଯେଉଁ ଆସୁଛନ୍ତି ଆଚାର୍ଯ୍ୟମାନେ, ସେମାନଙ୍କୁ ଖାଲି କେମିତି କରିକି ବଡ଼ ଲୋକଟା ଖୁସି କରିବେ, କେମିତି ଖୁସି କରିବେ ମୋତେ କହିଲ, ଗୋବିନ୍ଦପୁର ଗୋଟେ କୋଟିପତି ଖୁସି କରିବେ, କେମିତି ଖୁସି କରିବେ, କୋଟିପତି କୋଟିଏ ଦେଲେ ଖୁସି ହେବ, ଦି କୋଟି ଦେଲେ ସେ ବି ଖୁସି ହେବନି, ମୋତେ ଦେଖୁ ଟଙ୍କା ଦେଖ, ଗୋଟେ ସାଧାରଣ ପ୍ରିନ୍ସିପୁଲ୍ରେ ତୁମେ ଭଗବାନ ପାଇପାରିବେ ନାହିଁ, ମୁଁ ଯୁକ୍ତି କରିକି ପାଇପାରିବେନି, ଏଟା ସତ୍ୟ। ଗୋଟେ କୋଟିପତି କି ତୁମେ କମ୍ ପଇସା ଦେଲେ ସେ କହିବେ କ'ଣ ମୁଁ ଦେଖୁଛି ପଇସା, ବେଶୀ ପଇସା ଦେଲେ ଭାରି ଅଭିମାନ କଲା, ପାରିବନି। କୋଟିପତିର କାମ କ'ଣ, ତା ବାହାରେ ଗଳି ପୋଷିକି ଆଜ୍ଞା କଣ୍ଟେ କରିବି କହିଲ, ଏଇଟା କର, ସେ ଯାହା କହିଲା କରିଦେଲା ମାନେ ସେ ଖୁସି ହେଇଗଲା। ସେ ଯାହା କହୁଛି ସେଥିରେ କିଛି ମୂଲ୍ୟ ନଥାଇ ପାରେ, ଦୋକାନରୁ ସଉଦା ନେଇଆ, ଦୋକାନରୁ ସଉଦା ଆଣିଲେ ସେ ଖୁସି ହେଇଯିବ, କିନ୍ତୁ କୋଟି ଟଙ୍କା ଖୁସି ହେବ ନା ବଟ ମନୁଆ, ବଟ ଗୋଟେ ସାଧାରଣ ଲୋକ ଯେତିକି ଗୋଟେ ମନ ଅଛି ଧନ ଥାଇକି, ସେ ସବୁ ଗୁଣର ଆଧାର, ଆଚାର୍ଯ୍ୟ ମାନେ ସବୁ ଗୁଣର ଆଧାର। ସେଟା କୌଣସି ଆମେ କାହିଁକି ଆମେ ସାଧାରଣ ଭୋଜନ ଏଥିପାଇଁ କରୁ, କାଳେ କୌଣସି ଜୀବନର କେତେବେଳେ ଜୀବନ ଭିତରେ କିଛି ଗୋଟେ କାମଟା ଗୋଟେ ଆଚାର୍ଯ୍ୟ ଖୁସି ଦେଇଦେବ କି, ତାହେଲେ କୃପାଟା ଟିକେ ବଡ଼ ଲୋକ, ସେ ଆଉ ଖୁସି ହେଇଗଲେ କୃପା ପାଇଯିବ, ସେଇଥିରେ ବଞ୍ଚିକି ରହିଛି। ସେଥିପାଇଁ ଆମର ଏତେ ଆଚାର୍ଯ୍ୟ ପରମ୍ପରାରେ ସବୁ ଜିନିଷକୁ ସ୍ମରଣ କର, ଦେଖୁନ ଆମ ଜୟଧନଟା କେତେ ରଖାହେଉଛି, ଏବେ ସିନା ଏଇ ଯେଉଁ କମର ବଥା ହେଲା ବୋଲି ଆଜିକାଲି ଶୋଇକି ରହିବନି ବୋଲି ଜୟଧନ କିଏ ଦେଉନାହାନ୍ତି, ଆମର ଯେଉଁ ଗୁରୁଦେବ କ୍ଲାସ୍ ଦେଉଥିଲେ ସବୁ ପୁରା ପୁରା ସବୁ ନା, ଏବେ କ'ଣ ଭକ୍ତିନ ଠାକୁର ପରା, ଆଉ କେବେ ଭକ୍ତିନ ଠାକୁର ଦେଉ ବି ନାହାନ୍ତି ପ୍ରବାଦ କରି, କାରଣ ଦେଖୁଛନ୍ତି ଭକ୍ତମାନେ ପ୍ରଣାମ କରିବା ବି ସମୟ ନାହିଁ, ଏତେ ମାନେ ତାଙ୍କ ଶରୀର ଖରାପ ହେଇଗଲାଣି, କେତେ ସମୟ ଧୈର୍ଯ୍ୟ ନାହିଁ, ପଳେଇଯିବେ ଟାଇମ୍ ସାରା ସାରିବାକୁ ପଡ଼ିବ। ଆଗରୁ ଜୟଦନ ଦେବେ ମାନେ ତୁମର ଏଇ ଯେଉଁ ପୁରୁଣା ଆମର ଆମର ଗୋଡ଼ି ମଠମାନେ ଜୟଦନ ଦେବେ, ତାଙ୍କର ପ୍ରଣାମ କରନ୍ତିନି, କବର ବଥା ହେଇଯିବ। ଆଉ ହେବଳ ଦେବୀ ଦେବଶଣ ଠାକୁରଙ୍କ ନାଁ, ସେ ତୋଟେ ତୋଟା ଗୋପୀନାଥ, ସେ ଜଗନ୍ନାଥ, ସେ ପୁରା ଲଗେଇଥିବେ, ଏ ବର୍ତ୍ତମାନ ସେଇଟା ଇଣ୍ଟ୍ରୋଡ୍ୟୁସ୍ କରିବା, ସେ ଆଉ କିଛି ହେବନି, କ୍ଲାସ୍ ବି ହେଇପାରିବନି। ତେଣୁ କିନ୍ତୁ ପୂର୍ବରୁ କାହିଁକି ଏତାଚାର୍ଯ୍ୟମାନଙ୍କୁ ସ୍ମରଣ କରାଯାଏ, ସମସ୍ତଙ୍କର ସମସ୍ତେ କୃପା ଶକ୍ତି ପାଇଛନ୍ତି ଆଚାର୍ଯ୍ୟମାନେ, ତ କାହାର କେଉଁ ଶକ୍ତି ରହିଛି, ଆମ କତିରେ ବି କେଉଁ ଗୁଣ କ'ଣ ରହିଛି, କେଉଁ ଆଚାର୍ଯ୍ୟଙ୍କୁ କେଉଁ ଗୁଣ ଆମର ଭଲ ଲାଗିବ, ସେ ଆମକୁ ଟିକେ ଦୟା କରିଦେବେ, ସାରା ପାର ହେଇଯିବ। ସେଥିପାଇଁ ଆଚାର୍ଯ୍ୟମାନଙ୍କର ଆବିର୍ଭାବ ତିରଭାବ ଏଗୁଡ଼ାକ ସବୁ ସ୍ମରଣ ଦିବସ, କିଏ ଗୋଟେ ଏକୁଟିଆ ଯଦି ଉତ୍ସବ ପାଳନ କରିପାରେ ତାଙ୍କୁ ପ୍ରଚୁର ସ୍ମରଣ କରିବେ, ଆଜି ତାଙ୍କ ଦିନଟା ନା ତାଙ୍କୁ ମାଗିବେ, ଆଜ୍ଞା ଟିକେ ବଞ୍ଚିକି ରଖନ୍ତୁ ଟିକେ ଭକ୍ତି ପାଇ ତାଙ୍କୁ ସ୍ମରଣ କରିବ। ସେଥିପାଇଁ ଆମର ବୈଷ୍ଣବ କ୍ୟାଲେଣ୍ଡର ତାଙ୍କ ସବୁ ବାହାରୁଛି ନା ଷ୍ଟ୍ରିକ୍ଟଲି ସବୁ, ଆଉ ନା ତାଙ୍କୁ ସ୍ମରଣ କର। ଆମର ଗୋଟିଏ ଶକ୍ତି କେବଳ ଏଇଟା, ଆମର ଯାହା ରହିଛି ଭକ୍ତି ପାଇଁ କିଛି ନାହିଁ, ଭକ୍ତି କରିବା ସେତିକି କରିପାରିବା, ଯଦି ତାଙ୍କ କୃପାଟା ପାଇବା, ମନଟା ଅଛି ଯଦି ସେ କୃପା ପାଇବା ମନଟା ସେଠି ଲାଗିବ, ନ ଲାଗିବନି, ବହୁତ କଥା କହିପାରିବା କିନ୍ତୁ ସିଏ ଯଦି କୃପା କରିବେ ତାହେଲେ ଆମ କଥାଟା ଶୁଦ୍ଧ ହେବ, କାରଣ ଏଇଟା କୃପାର ରାସ୍ତାଟା ନା, ଏଠି ଗୋଟେ ଏମିତି ଅଛି ମୁଁ କହିବି ଏଇଟା ସାଧନର ଅଧୀନ ନୁହେଁ, କିଛି କରିକି ବୈରାଗ୍ୟ କରିକି ତ ପାରିବନି, କାଟିଦିଗଲା। ଜ୍ଞାନ ବୈରାଗ୍ୟ କବୁ ନୁହେଁ ଭକ୍ତିର ଅଙ୍ଗ, ଜ୍ଞାନ ବୈରାଗ୍ୟ ଚଲେ କୃଷ୍ଣ ଭକ୍ତର ସଙ୍ଗ, କନ୍କ୍ଲୁଜନ୍ଟା ନ ଜାଣିଲେ ହଇରାଣ ହବ, ବୈରାଗ୍ୟ କେମିତି ଦରକାର ନାହିଁ, ବୈରାଗ୍ୟ ଦରକାର ପଶିଗଲା ପରେ ଦରକାର ନାହିଁ, ମୁଣ୍ଡ କେଉଁଠି ନଇବାର ଅଛି, ଦ୍ୱାର ପାଖରେ ମୁଣ୍ଡ ନଇବା, ଦ୍ୱାର ପାଖରେ ମୁଣ୍ଡ ନଇ ଆସିଲା ପରେ ଆଉ କ'ଣ ଦରକାର ଅଛି, ସେତେବେଳେ ବୈରାଗ୍ୟ ଧୋଇଲେ ଯେ ମୁଣ୍ଡ ନଇବ ତୁମ ଘର ଭିତରେ କାମ କରି, ଘର କାମ କରିପାରିବନି, ପଶିଲାବେଳେ ମୁଣ୍ଡ ବାଜିବ, ସେଭଳିଆ ବୈରାଗ୍ୟଟା ତୁମେ ଯଦି ପ୍ରବେଶ କରିଗଲ ଭକ୍ତିରେ ତୁମେ ବୈରାଗ୍ୟ କରିବ ତାହେଲେ ଭଗବାନ ସେବା ହେଇପାରିବ, ତ ବୈରାଗ୍ୟ ଲୋକ କ'ଣ ଭଗବାନ ଭଗବାନ ଉପସ ରୁହନ୍ତୁ, ମୁଁ ଶୁଖିଲା ରୁଟି ଦେବି, ତ ସିଦ୍ଧାନ୍ତ ରହିଲା ଆମର, ତ ଏସବୁ କୌଣସି ଯୋଗ୍ୟତାଟା ନାହିଁ ନା, ଯୋଗ୍ୟତା ନାହିଁ ବୋଲି ହିଁ ଆମେ ଆଚାର୍ଯ୍ୟମାନଙ୍କୁ ଧରିଛେ। ଯେମିତି ଗୋଟେ ବଡ଼ ପ୍ରଧାନମନ୍ତ୍ରୀକି ତୁମେ ଯାଇପାରିବନି, ତୁ କ'ଣ କରିବ, ଏମଏଲଏକୁ ତ ଧରିବ, ନେତାଙ୍କୁ ଧରିକି ଯିବ ନା, ଆଉ ସେଇଟା ତୁମେ ଯଦି ନେତା ଏମଏଲଏ ଏସବୁ ଢିଲା ରହିଲା ସେଠୁ ଆଉ ପାଇବନି, କିନ୍ତୁ ଆଚାର୍ଯ୍ୟ ପରମ୍ପରା ପ୍ରତି ଆମର ଆସକ୍ତିଟା ରହିବ, ଆଉ ସେଇ ଆସକ୍ତିଟା ଯାହାର ପ୍ରବଳ ହେଲା ସେ ଭକ୍ତିର ଦୃଢ଼, ପ୍ରଚାରର ଗୋଟେ ମୂଳମନ୍ତ୍ର ହେଲା ଏଇଟା। ପ୍ରଚାର ଆମେ କାହା ବାଣୀ କରୁଛେ, ଭାଗବତ ସେଇଠି ଥାଆନ୍ତେ, ଯେ ସୁଖଦେବ ନ ଆସିଥାନ୍ତେ ଭାଗବତ ବ୍ୟାସ ତାଙ୍କୁ ପୋଥି ଥାଆନ୍ତା, ତାପରେ ପରିକୀତକୁ ସେ କହିଲେ, ସୁତ ଗୋସ୍ୱାମୀ ଆସିଲେ, ସ୍ୱର୍ଣ୍ଣକାଦି ଋଷି କହିଲେ, ପରମ୍ପରା ଆମର ଆଚାର୍ଯ୍ୟମାନେ ଭାଗବତର ଟୀକା ଲେଖିଲେ, ତାହେଲେ ଆସିଲା କେଉଁଠି, ଆଚାର୍ଯ୍ୟମାନଙ୍କ ଦ୍ୱାରା ଆସିଲା ନା, ଆଉ ସେଇଟା ଭାଗବତ ପଢ଼ିବ ଦେଖିବ ବନ୍ଦନା ଆମର ଚାଲିଛି, ସବୁ ଆଚାର୍ଯ୍ୟଙ୍କୁ ସ୍ମରଣ କର, ସବୁଙ୍କ ଜୟଦିନ ଦିଅ, ଏଇଟା ଗୋଟେ କୃତଜ୍ଞତାର ପଥ, ଅକୃତଜ୍ଞ ହୃଦୟରେ ଏଠି ଭକ୍ତି ହେବନି। ଭକ୍ତି ତ ଭଜନ ସାଧନ ଲକ୍ଷ ଲକ୍ଷ ଜନ୍ମ କରୁନା, ଗୋଟେ ଗୋଟେ ପଏଣ୍ଟ ତ ଅଛି, ସେ ଗୋଟେ ଗୋଟେ ପଏଣ୍ଟରେ ଆମେ ଡିପିଟ୍ ହେଇଯାଉଛି, ଆମେ କି ବୁଝିପାରୁନେ, ମୁଁ ଏତେ ଦିନ ଜପ କଲି ଭଜନ କଲି ମୋର ଠାକୁର ଅଛନ୍ତି ମୁଁ ସେବା କଲି ମୋର କାହିଁକି ଏଇଟା ହେଲାନି, ଏଠି ଭାଇ ଏଇଟା ଗୋଟେ ଅକୃତଜ୍ଞ ହୃଦୟ ହେଇଗଲା, ଠାକୁର କାହାର, ଆମେ ଦୀକ୍ଷା ନ ନେଇଥାନ୍ତେ ଆମେ ଠାକୁର ରଖିଥାନ୍ତି କି, ଆମେ ଯଦି ଗୁରୁ ଦୀକ୍ଷା ନ ନେଇଥାନ୍ତେ ଆଜି ଭଗବାନ ଛୁଇଁପାରିଥାନ୍ତି କି, ଠାକୁର କାହାର ଅଧୀନରେ ରହିଲେ, ଠାକୁର ମନ୍ତ୍ର ଗୁରୁ, ଆମର ତାଙ୍କ ପ୍ରତି କୃତଜ୍ଞତା ନ ରହିଲା ହବନି, ଆମକୁ ମୁଁ ତ ଜପ କରୁଛି ମୋ ସେପଟରେ ଗୋଟେ କଥା ହେଉଛନ୍ତି ଉପରେ, ଆଉ ଅକୃତଜ୍ଞତା ହୃଦୟ ହେଇଗଲେ ଅକୃତଜ୍ଞ ହୃଦୟରେ ଭକ୍ତି ଉଦ୍ରେକ ହବ। ସେଥିପାଇଁ ଆମର କ'ଣ, ଗୋଟେ ହେଲା ଅକୃତଜ୍ଞ, ଆମର ହେଲା ଗୋଟେ କୃତଜ୍ଞତା, ଆମର ସବୁ କୃତଜ୍ଞତା, ଏତେ କୃତଜ୍ଞତା ଜଣାନ୍ତି, ସେଥିପାଇଁ ଗୋଟିଏ ପ୍ରବଚନ ଦେବି ସେ ଦଶ ବାର ତାଙ୍କର ଗୁରୁଙ୍କର କଥା ଆଚାର୍ଯ୍ୟଙ୍କର କଥା କହିବେ, ଆରେ ସେଇଟା ଭଗବାନ କଥା, ସେମାନେ ଆମର ପରମ୍ପରା ଶିକ୍ଷାଟା ପବ୍ଲିକ ପାଇଁ ନୁହେଁ। ଏବେ ସିନା ଆମେ ସବୁ ଭାଗବତ କଥାକୁ ବାହାରକୁ ପଳେଇଗଲେ ଲୋକମାନେ ଭକ୍ତ ହେଉନାହାନ୍ତି ବୋଲି, ତାଙ୍କୁ ଟିକେ ଦେଖ ଟିକେ ପୁଣ୍ୟ ପାଆନ୍ତୁ। ଆମର ପରମ୍ପରା କଥାରେ ହେଉଛି ଭାଗବତ କ୍ଲାସ, ପ୍ରଭୁ ସେଇଟା ଆରମ୍ଭ କରିଥିଲେ ନା ଆଉ ମନ୍ଦିରମାନଙ୍କର ଭାଗବତ, କାହିଁକି ସେଠି ଆଚାର୍ଯ୍ୟଙ୍କ କଥାରେ ତୁମେ କହିପାରିବ ଆଚାର୍ଯ୍ୟଙ୍କ ହେଟା ଆମର ପୋଷଣ ହେବ। ଆଉ ଆଉ ଏଇଟା କ'ଣ ବାହାର ଲୋକଙ୍କୁ ଯାଉଛେ ହରି କଥାଟା କୁହାହେଉଛି, ତାଙ୍କୁ ତ ନିଠୁର ସତ କଥା କହିହେବନି ନା। ପୁଣ୍ୟ ଗୋଟେ ପାଆନ୍ତୁ, ଗୋଟେ ସ୍ୱୀକୃତି ପାଇଁ କାଳେ ତା ଭିତରୁ କି ଗୋଟେ ଜୀବଟା ଆସିବ। କିନ୍ତୁ ପ୍ରକୃତ ହରି କଥାଟା କେତେବେଳେ ହେବ, ଯେତେବେଳେ ଆଚାର୍ଯ୍ୟଙ୍କର ବାଣୀଟା କୀର୍ତ୍ତିତ ହୁଏ, ତାଙ୍କରି କଥାଟାକୁ କେବଳ ଗୋଷ୍ଠୀ ଭିତରେ କଥା ହେବ, ସେଠି ଆଉ ନିଜର କଥା କିଛି। ଭକ୍ତିସାର ଠାକୁର ଏହା କହିଛନ୍ତି, ପ୍ରଭୁପାଦ ଏଇଟା କହିଛନ୍ତି, ଭକ୍ତିମୟ ଠାକୁର ଏଇଟା କହିଛନ୍ତି, ସେଗୁଡ଼ା ତୁମ ହୃଦୟ ଭିତରେ ସେ ବାଣୀଟା ପଶିବ। ଏଇଟା ହେଉଛି ଆମର ପ୍ରକୃତ ସତ୍ସଙ୍ଗ। ଭାଗବତ ଏହା କହିଲେ, ଭାଗବତର ଭାଷାରେ ରୂପଗୋସ୍ୱାମ ଏହା କହିଲେ, ଯୁବ ଗୋସ୍ୱାମୀ ଏହା କହିଲେ, ଇଏ ସେ ତେଣୁ ଇଏ କ'ଣ ଜୀବନ ସାରା, କାରଣ ତାଙ୍କର ତ ବାଣୀରେ ଅନ୍ତିମ ନାହିଁ। ଜୀବନ ସାରା ତୁମେ ଶାସ୍ତ୍ର ଶୁଣିଲ, ଆଚାର୍ଯ୍ୟ ମତ ଶୁଣିଲ, ଏଥିରେ ତୁମେ ଗୋଟେ ଆଚାର୍ଯ୍ୟ ଅନୁଗତ ରହିଲ, ହୃଦୟଟା ପୁରା କୃତଜ୍ଞ ହେଇକି ରହିଗଲ। ସେଇଟା ଶୁଣିବାକୁ ମିଳିଲାନି, ସେଇଟା ଶୁଣିବାକୁ ନ ମିଳିବ। ଆମେ ପବ୍ଲିକ ମାନେ ଯା ଦରକାର ସବୁବେଳେ କହିଲେ, ତେଣୁ ଆମେ କ'ଣ କରିବା, ଶାସ୍ତ୍ରରୁ ଆଣିବେ, କାରଣ ପବ୍ଲିକ ଆମେ ଯାଉଛୁ ସେମାନେ ନା, ପବ୍ଲିକରେ ପ୍ରଚାର କରିବାକୁ ପଡ଼ିବ, କିନ୍ତୁ ପବ୍ଲିକ ଆଚାର୍ଯ୍ୟ କଥା କହିହେବନି, ସେଠି ବୈରାଗ୍ୟ କଥା, ସେଠି ସଂସାର ସେଗୁଡ଼ା ତ କିଛି କହିହେବନି। ତେଣୁ ଆମକୁ ଦୁଇଟା କାମ କରିବାକୁ ପଡ଼ିବ, ବାହାରେ ପ୍ରଚାର ବି କଲେ ମହାପ୍ରଭୁ କିନ୍ତୁ ଖୁସି ହେବେ, ତା ସହିତ ଆମର ଆଚାର୍ଯ୍ୟବାଣୀକୁ ଆମ ଜୀବନର ଭଜନର ଅଙ୍ଗ ହେଲା ଆଚାର୍ଯ୍ୟବାଣୀ। ଶାସ୍ତ୍ରର ଯେଉଁ ରହିଲା ଯେଉଁ ଜିନିଷ ଗୁଡ଼ାକ କର୍ମୀ ଜ୍ଞାନୀ ଯୋଗୀ ବା ଅଲଗା ଲୋକମାନଙ୍କୁ ସାହାଯ୍ୟ କରିବ, ଶାସ୍ତ୍ରର ମତ ସେଠି ସ୍ଥାପନ କରିବା। ସେ ଗୋଟିଏ ଶ୍ଳୋକରେ ଆଚାର୍ଯ୍ୟ ମତଟା ଆମେ ଆମ ଆଶ୍ରମରେ ଆଲୋଚନା କରିବା, ତାର ବାହ୍ୟ ଅର୍ଥ ବା ଯାହା କୁହନ୍ତି ମୂଳ ଅର୍ଥ ଯେଉଁଟାକି ସମାଜରେ ଲାଗିବ, ଆମ ଅର୍ଥ ଅଲଗା। ସର୍ବଧର୍ମମାନେ ପରିଚିତ ଲୋକଙ୍କୁ ଆମେ ବୁଝେଇବା, ତା ଅର୍ଥଟା ଅଲଗା କରିବା, ଆମ ଅର୍ଥଟା ଅଲଗା କରିବା। ଆଚାର୍ଯ୍ୟ ମାନଙ୍କ ମତ ଆମେ ଧରିବା, ସେଠି ସର୍ବଧର୍ମ ପରିଚିତ କହିବନି, ତ ଛୁଆ ପିଲା ସଂସାର ଛାଡ଼ିଦେବ, ଠେଙ୍ଗାର ପାର କାହିଁକି ତୁମ ସେ ତୁମ ଟେଣ୍ଟ ଫେଣ୍ଟ ଭାଙ୍ଗିକି ସେ ନିଆଁ ଜଳେଇ ଦେବେ, ସେଠି ଅଲଗା ମତ କଥା କହିବାକୁ ପଡ଼ିବ। ସେଠି ତାଙ୍କ ଦେହ ଧର୍ମ କଥା କହିଲେ ସେ ରାଗିଯିବେ, ପିଲା ଛୁଆ କଥା କହିଲେ ରାଗିଯିବେ। ସେଥିପାଇଁ ଆମର ଅସୁବିଧା ଗୋଟେ କ'ଣ ହୁଏ, ଆମ ଆଚାର୍ଯ୍ୟମାନେ ଯେତେବେଳେ ଜଗତର ଉପକାର କରିବା ପାଇଁ ବାହାରିଛନ୍ତି, ସେମାନେ ସବୁବେଳେ କୃତଜ୍ଞ ହୃଦୟରେ ଆଚାର୍ଯ୍ୟମାନଙ୍କୁ ପୁରା ଧରିଦେଇଛନ୍ତି। ଆଉ ସେଥିପାଇଁ ଆମର ହୃଦୟରେ ଯେଉଁ ଭକ୍ତିଟା ଉଦ୍ରେକ ହେବ ଏମାନଙ୍କ ବାଣୀରେ, କାହିଁକିନା ଏମାନଙ୍କ ତ ସବୁ ଜିନିଷ ରହିଛି, କ'ଣ ରହିଛି, ଜ୍ଞାନ ରହିଛି, ବୈରାଗ୍ୟ ରହିଛି, ଭକ୍ତି ରହିଛି। ଆଚାର୍ଯ୍ୟମାନଙ୍କର ସମସ୍ତଙ୍କ ଜୀବନ ପଟ ଦେଖ, ତିନି ତିନିଟା ଜିନିଷ ସବୁ ଭରି ହେଇକି ରହିଛି। ତେଣୁ ଶାସ୍ତ୍ରଟା ଖୋଳି ଖୋଳିକି ଆମେ ଅଲଗା ଅଲଗା ଦେଖିବା, ବୈରାଗ୍ୟଟା ପ୍ରଥମ ଆସିଗଲେ ପ୍ରଥମ ସ୍କନ୍ଦର ଆରମ୍ଭରେ ତାଙ୍କ ବୈରାଗ୍ୟଟା ଦିଆହେଲା, କାହାର ସୁଖଦେବଙ୍କର, ସେସବୁ କେମିତି ଭେଟୁଛନ୍ତି, ତାଙ୍କ ରୂପ କେମିତି ବର୍ଣ୍ଣନାଟା ଦିଆହେଲା, ଦିଗବସନା ଏଭଳି ଆସୁଛନ୍ତି ସେତିକି। ତାପରେ ତାଙ୍କର ତାଙ୍କର ତାପରେ ତାଙ୍କର ଭାବଟା ଆସିଗଲା, ବୈରାଗ୍ୟଟା ସେଠି ରହିଗଲା ନା। ତାପରେ ସେ କୃଷ୍ଣଲୀଳାରେ ପଶିଗଲେ, ତାଙ୍କର ଚାଲିଲେ ସେ ଲୀଳା। ଆମ ଆଚାର୍ଯ୍ୟମାନଙ୍କର ଯେନ୍ ତାଙ୍କର ସେଠି ସେଇ ପଏଣ୍ଟଟା ଯେ ଧରି ନପାରିଲା, ସୁଖଦେବଙ୍କର ଏଠି ବୈରାଗ୍ୟର ଏଇଟା ଦିଆହେଲା, ଜ୍ଞାନର ମହିମା କେଉଁଠି ଦିଆହେଇଛି, ଭକ୍ତିର ମହିମା କେଉଁଠି, ଆମେ ସେଟା ଭାଗବତ ଲୀଳାଟା ପଢ଼ୁଛେ, ସୁଖଦେବଙ୍କର ମତ ବି ରହିଛି ନା, ସେଇ ମତରୁ ତାଙ୍କୁ ଧରାଯିବ ସେ ତାଙ୍କର ଭକ୍ତିରେ କେତେ ପ୍ରବେଶ ରହିଛି। ଯେମିତି ଦଶମ ସ୍କନ୍ଦରେ ପରୀକ୍ଷିତ ମାରିଦେଲେ ପଚାରିଦେଲେ, ଏ ଯେଉଁ ଆମର ଇଏ ଲୀଳା କଥା, ବ୍ରହ୍ମା ବିଭିନ୍ନ ଲୀଳା କଥା, ବର୍ଷାନ୍ତର ଗୋଟେ ବର୍ଷ କୁଆଡ଼େ ଗଲା, ଆପଣ କହୁଛନ୍ତି କୌମାରରେ ନା ସରି ପୌଗଣ୍ଡରେ ପାଞ୍ଚ ବର୍ଷରେ ପଞ୍ଚ ଆରମ୍ଭ, ହଁ ପାଞ୍ଚ ବର୍ଷରେ ସେ ଆରମ୍ଭ ଯାଇଥିଲେ କେଉଁଠିକି, ବ୍ରହ୍ମା ବିଭିନ୍ନ ହେଲା, ପୌଗଣ୍ଡରୁ କୁମାରକୁ ଗଲେ କେମିତି ଗୋଟେ ବର୍ଷ ଲୀଳା, ତାପରେ ଆରମ୍ଭ କଲେ କୁମାରରେ ପିଲା ବାଳକମାନେ ଯାଇକି ବ୍ରଜରେ ଲୀଳାଟା କହିଲେ, ବର୍ଷଟା କୁଆଡ଼େ ଗଲା, ପରିକିତ ବହୁତ ଶ୍ରୋତା ନା ସେ ଧରିଦେଲେ, ସୁଖଦେବ ସାଙ୍ଗେ ସାଙ୍ଗେ ପୁରା ଭାବେଶ ହେଇଗଲେ। ସେଠି ତାଙ୍କ ଭକ୍ତିର ଜିନିଷଟା ଦେଖିବାକୁ ପଡ଼େ, ଆମେ ସେଠି କ'ଣ ଭାଗବତ ଅର୍ଥଟା ଦେଖୁଛେ ନା, ଆଉ ତାଙ୍କ ଭକ୍ତିଟା କ'ଣ ଦେଖିଲା। ଆଉ ସେଥିପାଇଁ ଆମ ଆଚାର୍ଯ୍ୟମାନେ କ'ଣ କଲେ, ତାଙ୍କ ଜୀବନ ଚରିତ୍ର ଆମେ ଆଲୋଚନା କରୁଛେ, ତାଙ୍କର କେବଳ ଜ୍ଞାନ ବୈରାଗ୍ୟ ଭକ୍ତି ତାଙ୍କ ଜୀବନ ଆଚରଣଟାକୁ ଆମେ ଦେଖିଦେଲେ, ସେ ଦେଖିଦେଇ ଚାଲିଗଲେ। ସେଥିପାଇଁ ଶାସ୍ତ୍ର ଅପେକ୍ଷା ଆଚାର୍ଯ୍ୟମାନ ପୁରୁଷ ବେଦ କାହିଁ କୁହାଯାଏ, ଆଚାର୍ଯ୍ୟମାନ ହେଲେ ଶାସ୍ତ୍ରରେ ସବୁ ଜିନିଷ ରହିଛି, ଜ୍ଞାନଟା ରହିଛି, ବୈରାଗ୍ୟ ରହିଛି, ଭକ୍ତି ରହିଛି, ସେଠି ଲୁଚିକି ସବୁ ରଖା ହେଇଛି। ଯେମିତି ସୁନାଟାକୁ ସୁନା ଦ୍ୱାରା ଖାଦ ମିଶିଛି, ଷ୍ଟୋନ୍ ଦିଆହେଇଛି, ମୁଦି ତିଆରି କରି ଦିଆହେଲା, ଦେଖିବା ପାଇଁ ଭଲ ହେଲା, କିନ୍ତୁ ସେଠି ଅଲଗା ଅଲଗା ସବୁ ସବୁ ସେଟ୍ଅପ୍ କରି ରଖା ହେଇଛି, ଦେଖିବା ପାଇଁ ଭଲ ଲାଗୁଛି, କିନ୍ତୁ ଅଲଗା ଅଲଗା ତୁମେ ବାହାର କରି ନେଇ ଆଣିଛ, ତାର ମୂଲ୍ୟଟା ଅଲଗା ହେଇଯିବ, ତା ମୂଲ୍ୟଟା ଅଲଗା ହେଇଯିବ। ସେ ଶାସ୍ତ୍ର କ'ଣ ହେଇଛି, ଅଲଗା ଅଲଗା ମତକୁ ଅଲଗା ଅଲଗା ଜାଗା ରଖା ହେଇଛି, ବ୍ରହ୍ମା ପ୍ରଭୁଚନ୍ଦ ଦେଲେ ସେଠି ଗୋଟେ ମତ ରଖିଲେ, ସେ ସୁଖଦେବ ଯୋଗ ମତଟା ପ୍ରଥମେ ଦ୍ୱିତୀୟ ଅଧ୍ୟାୟରେ ଦେଲେ, ବିରାଟ ରୂପର ବର୍ଣ୍ଣନା ଦେଲେ ବ୍ରହ୍ମାନାରଦ ସମ୍ବାଦରେ, ସେଇ ସୁଖଦେବ ପୁଣି କହୁଛନ୍ତି ଯାଇକି ସେଠି ଦଶମ ସ୍କନ୍ଦରେ। କିନ୍ତୁ ଆମ ଆଚାର୍ଯ୍ୟମାନେ କ'ଣ, ଯେମିତି ଗୋଟେ ମୁଦି ରୂପା ମୁଦି ଅଛି ନା ସୁନା ମୁଦି ଅଛି, ତା ଦେହରେ
କ'ଣ ପଡ଼ିଛି ସେ କ'ଣ ଷ୍ଟୋନ୍ ବସିଛି ସବୁ ଜିନିଷ ରହିକି ଯେମିତି ଗୋଟେ ସୁନ୍ଦର ଦେଖାହେଉଛି ଆମ ଆଚାର୍ଯ୍ୟମାନେ ସେଗୁଡ଼ା ଜ୍ଞାନ ଭକ୍ତି ବୈରାଗ୍ୟ ସବୁ ଆଣି ଗୋଟେ ଗୁନ୍ଥି ଦେଇଛନ୍ତି। ଯିଏ ଯେତେ ଆଚାର୍ଯ୍ୟଙ୍କ ପ୍ରତି କୃତଜ୍ଞ ହେଇପାରିଲା ତାର ଭକ୍ତିର ବଳଟା ସେଇଟା ଜ୍ଞାନ ବଳ ଏସବୁ କିଛି ବଳ ନୁହେଁ। ଏଇଟା ମୁଣ୍ଡା ଆଜି କାମ କରୁଛି ଗୋଟେ ଦ୍ୱିପଦ ପ୍ରବଚନ ଦେଇଦେଉଛି ଯେତେବେଳେ ଭୁଲିଯିବ ତାପରେ କହିବ କ'ଣ କିରେ ଶ୍ଳୋକଟା କହିଲ ଆମେ ଯେତେବେଳେ ଛୁଆ ଥିଲୁ ସବୁ ଆରେ ଇଏ ଏତେ ବର୍ଷର ଭକ୍ତ ଏଇଟା ମନେ ରଖିନି ଆମର ଆଜି ମନେ ପଡ଼ୁନି ପ୍ରଣାମ ମନ୍ତ୍ର କିରେ ଆମେ ଲକ୍ଷ କଥା ମନେ ରଖିଲୁ ଆମେ କୃଷ୍ଣ ମନେ ରଖିଲୁ ନା ଏସବୁ ହଜାର କଥା ମନେ ପକେଇବୁ ଏମିତି ସମୟ ଆସିବ ଯେତେବେଳେ ଆମେ ପୁରା ବିସ୍ମରଣ ହେଇଯାଏ କାରଣ ବୁଦ୍ଧିରାତ କାମ କରିବନି। ଆମର ସବୁ ମନେ ରଖିବାର ସାର ହେଲା କୃଷ୍ଣ ମନ ଭିତରେ ରହିବେ ଆଉ ସଂସାର କିଏ ମନେ ରହିବେନି। ସେ କେମିତି ମନେ ରହିବେ ସେ ଭଲ ଲାଗିବେ କୃଷ୍ଣ ଆମକୁ ଭଲ ଲାଗିବାର ଅଛି ଆଉ ଜଗତରେ କିଛି ଭଲ ଲାଗିବାର ନାହିଁ ଆଉ ଯାହା ଭଲ ଲାଗିବ କୃଷ୍ଣ ସମ୍ବନ୍ଧରେ ଭଲ ଲାଗିବ ସେତିକି ମନେ ରହିବାର ଅଛି। ସେଇଥିପାଇଁ ଆମେ ଏତେ ଯେତେ ଶାସ୍ତ୍ର ପଢ଼ୁଛେ କ'ଣ ସେଥିପାଇଁ ଯିଏ ଶାସ୍ତ୍ର ପଢ଼ୁଛି ଯିଏ ନାମ କରୁଛେ ଯେମିତି ଗୋଟେ ଭଲ ଲାଗେ କେତେ ପ୍ରକାର ଆଇଟମ୍ ହେଇଥିବ ତୁ ଖାଇବାଟା ଯେଉଁଟା ଭଲ ଲାଗେ ସେଇଟା ଅନେଇ ଦେଉଛୁ ସେଠି ଭଲ ଲାଗେ ଏଇଟା ଆସେ ସେଭଳି ଆମେ ଶାସ୍ତ୍ର ପଢ଼ୁଛେ ମଠ ମନ୍ଦିର କର ବିଗ୍ରହ ପୂଜା କର ସେବା କର ପ୍ରବଚନ ନିଅ ସନ୍ୟାସ କର ତୁ ଯାହା କର ଲାଷ୍ଟ ଜିନିଷ ହେଉଛି ମୁଣ୍ଡରେ ଏତିକି ରହିବା ଦରକାର ଅଛି ମୋତେ କୃଷ୍ଣ ଭଲ ଲାଗିବ ଆଉ ସେଇଟା ହୁଏନି ଆମ ପାଖରେ ଆମର ବହୁତ ଅଯୋଗ୍ୟତା ଅଛି। ଆଉ ଆମ ଆଚାର୍ଯ୍ୟମାନେ କ'ଣ କରିଛନ୍ତି ତାଙ୍କ ଜୀବନଟାକୁ ଏମିତି ସେମାନେ ଭଗବାନ ତାଙ୍କୁ ଏମିତି ସଖୀ ମନ୍ଦିରମାନଙ୍କୁ ପଠାଇଛନ୍ତି ଆମମାନଙ୍କୁ ପୁରା ଆକର୍ଷଣ କରିବା ପାଇଁ ଜ୍ଞାନ ବୈରାଗ୍ୟ ଭକ୍ତି ସବୁ ଗୁନ୍ଥି ଦେଇ ଗୋଟେ ଛାଡ଼ି ଦେଇଛନ୍ତି। ଆମ ଖାଲି ତାଙ୍କୁ ଦେଖିବାର ଅଛି ଚାଲିବାର ଅଛି ସେଥିପାଇଁ ଆମ 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 ମତଗୁଡ଼ାକ ବାରମ୍ବାର ଆଚାର୍ଯ୍ୟମାନେ ସବୁ ଆଚାର୍ଯ୍ୟମାନ ପୁରୁଷ ବେଦ ସବୁବେଳେ ଆମର କହିଛନ୍ତି ଆଚାର୍ଯ୍ୟ ଉପାସନା ଆଚାର୍ଯ୍ୟ ନିଷ୍ଠତା ଏଟା ରଖାହଉଛି ନା ସେ ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଜୀ ମହାରାଜ ଭକ୍ତିପୂର୍ଣ୍ଣ ଠାକୁରଙ୍କ ପ୍ରାର୍ଥନାରେ କାରଣ ବୈଷ୍ଣବ ପ୍ରାର୍ଥନା କରୁଥିଲେ ନା ସେ ଯୋଗ ଦୃଶ୍ୟ ଆସିଥିଲେ ଆଉ ପୁରୀରେ ତ ସବୁ ଜାଣିଛନ୍ତି ପୁରୀରେ କେମିତି ରଥଯାତ୍ରା ସମୟରେ ରଥ ଅଟକିଲା ଆଉ ତାଙ୍କର ଜନ୍ମରୁ ଉପବିତ ଚିହ୍ନ ଜଗତର ଆଚାର୍ଯ୍ୟ ନା ସେଥିରେ ସବୁ ସଖୀ ମଞ୍ଜରେ ତାଙ୍କୁ ଏ ଯେମିତି ମର୍ତ୍ତ୍ୟ ଜ୍ଞାନ ନ କରି ଜନ୍ମ ପାଞ୍ଚ ସାତ ବର୍ଷରୁ ତାଙ୍କୁ ଭକ୍ତିମ ଠାକୁର ନୃସିଂହ ମନ୍ତ୍ର ଦୀକ୍ଷିତ କରି ତାଙ୍କୁ ଦେଇଥିଲେ ଯା କୁର୍ମ ବିଗ୍ରହ ତୁମେ ଉପାସନା କର କୁର୍ମଶିଳା ଦେଇଦେଲେ ନା ତାଦେହରେ ଭକ୍ତି ବିଜୟ ଭବନ ଦେଲେ କଲିକତାରେ ସେ ଖୋଲୁଥିଲେ ପ୍ରାପ୍ତ ହେଲେ ଆଉ ସେ ତ ବିଦ୍ୱାନ ଭଗବାନଙ୍କର ନିଜ ଲୋକ କେବଳ ବିଦ୍ୱାନ ବୈରାଗୀ ସତକୋଟି ନାମ କରିକି ସେ ପଞ୍ଚତତ୍ତ୍ୱକୁ ଦର୍ଶନ କରିଛନ୍ତି ସେ କ'ଣ ଖାଲି ପ୍ରଚାରକୁ ବାହାରିଛନ୍ତି ନା କ'ଣ ସତକୋଟି ନାମ ଯୋଗ୍ୟ କରିକି ଚତୁର୍ମାସିଆ ବ୍ରତ କରିକି ଗୋଗ୍ରାସ କରିକି ଆଉ ଭଗବାନଙ୍କୁ ମହାପ୍ରଭୁଙ୍କର ନିଜ ଲୋକ ଆଉ ସେ ଆଚାର୍ଯ୍ୟମାନଙ୍କର କ'ଣ ତାଙ୍କ ଜୀବନରେ ଭଗବାନ ଭାଗବତ ଆମର ଭଜନ ସ୍ଥୈର୍ଯ୍ୟତା ନାହିଁ ସ୍ଥିରତା ନାହିଁ ଆଜି ହେଇଗଲା ଭଲ ଲାଗିଲା ଆଜି ଗୋଟେ ମନ ଭଲ ଲାଗୁଛି କାରଣ ଆମ ଶରୀର ଉପରେ ପ୍ରଭାବ ପକାଉଛି ଆମ ଶରୀର ମାନେ ମନ ସେ ସବୁବେଳେ ଆମ ଦେହକୁ ଧରିକି ରଖିଛି ଆଜି ମନ ଭଲ ଅଛି ତ ଏତେ ଭଲ ଲାଗିବ ଆଜି ଗୋଟେ ଭଲ କଥା ଶୁଣିଦେଲେ ତ ଭଲ ଭକ୍ତି କରିବା ଆମର ତେଣୁ ସବୁବେଳେ ଗୋଟେ ଚାଲିଛି ମାନେ ଉତ୍ଥାନ ପତନ ଏଇ ଅବସ୍ଥା ଅଛି ସ୍ୱରୂପ ସ୍ୱର ପାଇଁ କିଛି ଉତ୍ଥାନ ପତନର ନାହିଁ ଶରୀରଟା ଯେମିତି ସେମିତି ଆମେ ତାକୁ ଖାଇବାଟା ଖାଇଦେବା ଶୋଇବାଟା ଶୋଇଯିବା ମଳତ୍ୟାଗଟା କରିଦେବା ସେଇଟା ତା ଧର୍ମଟା ନା ସେଇଟା ଅଟୋମେଟିକ୍ ହେଇଯାଉଛି ଆମ ପାଇଁ ଏଇଟା କଷ୍ଟ ଆମେ ଏଇଟା ଗ୍ରହଣ କରିବା ପାଇଁ ଚାହୁଁଛେ। ଆଚାର୍ଯ୍ୟମାନଙ୍କର କ'ଣ ତାଙ୍କ ସ୍ଖଳିତ ମତି ଯେଉଁ ସଂସ୍କୃତରେ ଯେଉଁ ଆମର ଯେଉଁ ଗୌଡ଼ୀ ଭାଷା ଅଛି ସ୍ଖଳିତ ମତି ନୁହେଁ ତାଙ୍କର ଆମର ସବୁ ସ୍ଖଳିତ ମତି ଆଜି ଗୋଟେ କିଏ କ'ଣ କହିଥିଲା କେଉଁଠି କ'ଣ ପରିସ୍ଥିତି ହେଇଗଲା ଆଜି ଦେହ ଖରାପ ହେଇଗଲା ଆଜି ସମାଜର ପରିସ୍ଥିତି ବଦଳିଗଲା ଆଜି ଅର୍ଥ ନାହିଁ ଆମ ମତି ସ୍ଖଳିତ ହେଇଯାଉଛି ତାଙ୍କର ସ୍ଖଳିତ ମତି ନୁହେଁ କାରଣ ସେମାନେ ବା ପ୍ରଭୁଙ୍କର ନିଜ ଲୋକ ଭକ୍ତି ଶକ୍ତିର ପ୍ରଭାବଟା ତାଙ୍କ ହୃଦୟ ଭିତରେ ରହେ ଆଉ ସେମାନଙ୍କ ଲକ୍ଷଣ କ'ଣ ଭଗବାନ ଗୀତାରେ ଯେଉଁ କହିଦେଲେ ସେ ଗୀତାର ଲକ୍ଷଣଟାକୁ ଲଗେଇବେ ତାଙ୍କ ପାଖରେ କହିଲେନି ଭଜନ୍ତେ ମାମ ଦୃଢ଼ବ୍ରତା ସେ କହିଲେ ନା ନମସ୍ତେ ତା ଆରମ୍ଭଟା ସତନ୍ତ ମାମ ଯତନ୍ତ ଦୃଢ଼ବ୍ରତା ବାରମ୍ବାର କହିଲେ ସବୁବେଳେ ତାଙ୍କର ନାମ ପ୍ରତି ମତି କୌଣସି ଅବସ୍ଥାରେ ତାଙ୍କ ସ୍ଖଳିତ ମତି ହୁଏନି ଆଉ ଦୃଢ଼ବ୍ରତ ସେମାନେ ଭାଙ୍ଗିବେନି କେବେ କେମିତି ଭାଙ୍ଗିବେନି ଅଲଗା ବିଷୟ ଜିନିଷ ପାଇଁ ମୁଁ ଏଇଟା ମଠ କରିଛି ଏଇଟା ମନ୍ଦିର କରିଛି ଏଇଟା ଘର କରିଛି ଏଇଟା ଏମିତି ନେଇଯିବ ସେମିତି ନୁହେଁ ଏ ଯେମିତି ପ୍ରଭୁପାଦ ମହାରାଜଙ୍କୁ ମାନେ ଆଚାର୍ଯ୍ୟ ତ ବୁଝିପାରିବେନି ନା ଆମ ମନ ଭିତରେ ଆମେ ଗୋଟେ ମଣିଷ ବୁଝିବା ନା ଆମେ ପରମାତ୍ମା ହିସାବରେ ବୁଝିବା ପ୍ରଭୁପାଦ ଯେତେବେଳେ ରାସବିହାରୀ ଆମର ମୁମ୍ବାଇରେ ଯେଉଁ ଜାଗାଟାକୁ ସେ ତ ମହାନ ଗୁଣ୍ଡା ପଇସା ନେଇଗଲାଣି ହଇରାଣ କରିବା ପାଇଁ ଚାହିଁଲାଣି କୋର୍ଟ କେସ୍ ଚାଲିଛି ଶିଶୁମାନେ ସବୁ ବିରକ୍ତି ହେଇଗଲେଣି ଶିଶୁମାନେ ସବୁ ବିରକ୍ତି ହେଉଛନ୍ତି ପ୍ରଭୁପାଦ ଆମର ଏ ଜାଗାଟାକୁ ଛାଡ଼ିଦେଲେ ଅସୁବିଧା କ'ଣ ଅଛି ଆମର ଏତେ କାହିଁ ଜିଦି କରିବା ଆଉ ବାହାର ଲୋକ ସବୁ କହୁଛନ୍ତି ସେ ଇଏ ଏତେ ଜିଦି ଘର କାହିଁକି ଦେଖୁଛନ୍ତି ସାଧୁ କେମିତି ବୁଝିପାରୁନାହାନ୍ତି କାହିଁକି ସେ ଦୃଢ଼ ବ୍ରତ ପ୍ରଭୁପାଦ ସେସବୁ କହିଲା ପ୍ରଭୁପାଦ ପଚାରିବା ଥରେ କାହିଁକି ଏତେ ଜିଦି କରୁଛନ୍ତି ଆସିଲେ ପଚାରିଲେ ପ୍ରଭୁପାଦ ଆପଣ ଏତେ ଷ୍ଟ୍ରଗଲିଂ ଆପଣ ଲାଇଫରେ ଏତେ ଷ୍ଟ୍ରଗଲିଂ କରୁନାହାନ୍ତି ବିଦେଶରେ ବି ସବୁବେଳେ କମ୍ପ୍ରମାଇଜ୍ କରନ୍ତି, ଏଠି କାହିଁକି କମ୍ପ୍ରମାଇଜ୍ କରୁନାହାନ୍ତି କାହିଁ କାହିଁ କହୁଛନ୍ତି ଜିଦ କରି? ପ୍ରଭାତ କହିଲା, ଆରେ ମୂର୍ଖ, ପ୍ରଭାତ ଗାଳି ଦେଲେ, ନନ୍ସେନ୍ସ, ତୁ କ'ଣ ଭାବୁଛୁ ମୁଁ ଜିଦ କରୁ ଲୋକ? ମୁଁ ରାସବିହାରକୁ ପ୍ରମିଜ୍ କରୁଛି, ସେଠି ଟେଣ୍ଟ ତଳେ ଥିଲେ ମୁଁ ଯାଇ ତାଙ୍କୁ କହିଛି, ମୁଁ ପ୍ରମିଜ୍ କରୁଛି ତୁମକୁ ଏ ଜାଗାଟା ନେବି, ମୁଁ ଭଗବାନଙ୍କୁ କହିଛି ମାନେ ଦେବି ନା, ଆଉ ଯେତେ ଟଙ୍କା ଲାଗୁ ଯାହା ଲାଗୁ ମୁଁ ଛାଡ଼ିବିନି, ଯାହା ମୁଁ ଭଗବାନଙ୍କୁ ଶପଥ କରିଛି ଆଉ ଦୃଢ଼ବ୍ରତ, ଆଉ ଆପଣଙ୍କୁ ଟେଣ୍ଟ ଭିତରେ ରହିବାକୁ ପଡ଼ିଲା, ମାନେ ମୁଁ ଏଇଟା କରିବି କାହା ପାଇଁ, ନିଜ ପାଇଁ ନୁହେଁ, ଭଗବାନଙ୍କ ପାଇଁ, ଭକ୍ତି ପାଇଁ, ଏଇଟାକୁ ଦୃଢ଼ବ୍ରତ କୁହାଯାଏ। ବାଲ୍ୟକାଳରେ ଦେଖୁନା, ଥରେ ଆମ୍ବ ଆସିଛି, ଭକ୍ତିନ ଠାକୁର ଆମ୍ବ ସିଜିନ୍, ବେଙ୍ଗଲ ତ ବହୁତ ଆମ୍ବ ସୁନ୍ଦର, ଭଗବାନ ପାଇଁ ଆଣିଛନ୍ତି, ଏ ଛୋଟ ପିଲା କ'ଣ, ଛୋଟ ପିଲା ଦେନ ଗୋଟେ ଖାଇଦେ, ଆମର କ'ଣ ଆଣିଲା ମାନେ ଛୋଟ ପିଲାକୁ ଆଗେ ଧରାଦେବ, ତାପରେ ଘରେ ରଖିବ, ନହେଲେ ସେ ଲୁଚେଇକି ଖାଇବେ, ଆଉ ଏ ଛୋଟ ପିଲା ଥିଲେ ଆମ୍ବଟା ଧରିଦେଇଛନ୍ତି, ଖାଇନାହାନ୍ତି, ସେତିକି ଧରିଦେଇଛନ୍ତି, ଦେଖିଲେ ଭକ୍ତିନ ଠାକୁର ଇଏ ଠାକୁରଙ୍କ ପାଇଁ ଆସିଛନ୍ତି, ସେଥିପାଇଁ ସେ ଜୀବନ ସାରା ଆମ୍ବ ବି ଖାଇନା, ଯେତେବେଳେ ଦେଖିବେ ଖାଲି ମନ ପଡ଼ିବ। ମାନେ ଆଚାର୍ଯ୍ୟ ନା ଛୋଟ ଦୋଷଟା ତାଙ୍କୁ ଏତେ ଜୀବନ ସାରା ଗୋଟେ ଅପରାଧ ଲାଗି, ଯେତେବେଳେ ସେ ଦେଖିବେ କହିବେ ନାହିଁ ମୁଁ ଅପରାଧୀ, ମୁଁ ଆମ୍ବ ଖାଇବିନି, କେବେ ଖାଇବିନି, ଖାଲି କହିବି ମୁଁ ଅପରାଧୀ। ଆରେ କ'ଣ ଅପରାଧ, ଛୋଟ ପିଲା ଛୋଟବେଳେ ଗୋଟେ ଅପରାଧ କିଛି ଥାଏ? ଦୃଢ଼ବ୍ରତ ସେମାନେ, ଆଚାର୍ଯ୍ୟନିଷ୍ଠ, ତାଙ୍କର କେବେ ବି କୌଣସି ସ୍କଳିତ ମତି ନୁହେଁ, ଅନ୍ତରଙ୍ଗ ଶକ୍ତିର ପ୍ରଭାବଟା ତାଙ୍କ ହୃଦୟରେ ରହିଛି ନା, ଆଉ ତାଙ୍କ ବାଣୀ ତ ଜଗତରେ ମାନେ ଅସମ୍ଭବ ବାଣୀ, ତାଙ୍କର ବାଣୀ ସବୁବେଳେ ସେ ନିରପେକ୍ଷ କଥା କୁହନ୍ତି। ଆଉ ଭଜନ, ଭଜନ ଯେଉଁ ଆବିଷ୍ଟତା ଜଗତରେ ସହଜିଆ ମତକୁ ସେ କହିଲେ ନା, ଅପସିଦ୍ଧାନ୍ତ ଧ୍ୱନ୍ତ ହାରିଣୀ, ରାଧାକୁଣ୍ଡକୁ ସେ ଯାଉଥିଲେ ଘୋଡ଼ା ଚଢ଼ିକି ବୁଲୁଥିଲେ, ସେ ଘୋଡ଼ା ଚଢ଼ିକି ବୁଲୁଥିଲେ, ସେ ଭଲ ପାଉନଥିଲେ ନିର୍ଜନ ଭଜନକୁ, ସେ ଭଲ ପାଉନଥିଲେ, କାହିଁକି ସେ କହୁଥିଲେ ତୁମ ଅଧିକାର ହିସାବରେ ତୁମେ ଭଜନ କର, ତୁମ ଅଧିକାର ହିସାବରେ ତୁମେ ଭଜନ କର, ନହେଲେ କ'ଣ ହେବ? ଚୈତନ୍ୟ ମହାପ୍ରଭୁ, ମୋ ବାପା ଯେତେ ଏତେ କଷ୍ଟ କରି ଶାସ୍ତ୍ର ଲେଖିଛନ୍ତି, ତା ପୂର୍ବରୁ କ'ଣ ଭାବୁଥିଲେ ମହାପ୍ରଭୁଙ୍କର? ଏଠି ସବୁ ବିଧବା ନିଚ ଜାତି ଆଉ ଯେଉଁଗୁଡ଼ାକ ଖାଇବା ପିଇବାକୁ ପାଆନ୍ତିନି ସେମାନେ ସବୁ ବୈଷ୍ଣବ ଧର୍ମ ନିଅନ୍ତି। ଆମର କ'ଣ ଆଚାର୍ଯ୍ୟମାନେ ସବୁ ରାଜା ଛୁଆଙ୍କୁ ଚେଞ୍ଜ କରୁଥିଲେ ନା? ନରୋତ୍ତମ ଦାସ ଠାକୁର, ରୂପ ସନାତନ, ଏମାନେ ସବୁ ଧନୀ, ତାପରେ ତାହେଲେ ପଳେଇ ଗଲେ ସାମାନନ୍ଦ ପ୍ରଭୁ, ସାମାନନ୍ଦ ପ୍ରଭୁ, ରସିକାନନ୍ଦ, ଏମାନେ ସବୁ ଜମିଦାରଙ୍କର ଛୁଆ ନା? ଆଉ ତାପରେ କ'ଣ ହେଲା? ଆଉ ଆଚାର୍ଯ୍ୟ ଶ୍ରୀନିବାସ ଆଚାର୍ଯ୍ୟ ଏସବୁ ପଳେଇଗଲା ପରେ ପଶିଗଲା, ଶଯ୍ୟା ମତ ପଶିଗଲା, ଲୋକମାନେ କୀର୍ତ୍ତନ କରିକି ଭିକ୍ଷା ମାଗିକି ଆଣିଲେ, ବିଧବାମାନଙ୍କୁ ମଠ ମନ୍ଦିର ରଖିଲେ, ଭକ୍ତିନ ଠାକୁର କାନ୍ଦୁଥିଲେ, ସେ ଜଗନ୍ନାଥ ଶିବାଜୀ ମହାରାଜ ଭକ୍ତିନ ଠାକୁରଙ୍କୁ ପାଇଲା ପରେ ଖୁସି ହେଲେ। ଏଥିପାଇଁ ମହାପ୍ରଭୁ ଗୋଟେ ଲୋକକୁ ପଠେଇଛନ୍ତି, କାହିଁକି ସେ ହେଉଛନ୍ତି ଜଣେ ମାଜିଷ୍ଟ୍ରେଟ, ଆଉ ପୁଣି ଗୌରାଙ୍ଗ ପ୍ରତି ଆସକ୍ତ, ତାଙ୍କ ଦ୍ୱାରା ହିଁ ବାଣୀ ପ୍ରଚାର, ସେମାନେ ସେ ତାଙ୍କ କୃପାଟ ଉପରେ ଢାଳିଦେଲେ। ଆଉ ସେ ତ ସେତିକା ଲୋକ, କାରଣ ଏ ଜଗତକୁ ଆସିବାକୁ ହେଲେ, ଏ ଜଗତ ଧର୍ମ ଜାଣିବାକୁ ହେଲେ, ଏ ଜଗତ ଯେଉଁ ଆଚାର୍ଯ୍ୟ ତାଙ୍କ କୃପାଟ ଦରକାର, ସେ ତ ସେ ଜଗତ ଲୋକ, ସବୁ ମିଶିଗଲା ଆଉ କ'ଣ? ସେସବୁ ରଚନା କଲେ, ରଚନା କରି ଭଗବାନ ପ୍ରାର୍ଥନା କଲେ, ଇଏ ଆସିଲେ, ଆଉ ବେଶୀ ଅପସିଦ୍ଧାନ୍ତ ପଶିଯାଇଥିଲା ସବୁ, ସେଥିପାଇଁ ଅପସିଦ୍ଧାନ୍ତ ଧନ୍ତ ହାରିଣୀ, ରାଧାକୁଣ୍ଡ ଯାଇକି ଘୋଡ଼ା ଚଢ଼ୁଥିଲେ, ସେଠି ଯେ ସବୁ ବସି ଭଜନ କରୁଛି, ମନା କରୁଥିଲେ, ତୁ କିଶର ବୈଷ୍ଣବ, ମନ ତୁମେ କିଶର ବୈଷ୍ଣବ, ପ୍ରତିଷ୍ଠାର ତୋର ନିର୍ଜନ ରୋଗରେ ତବ ହରିନାମ କେବଳ କହିଥବ, ଯାଅ ପ୍ରଭୁ ମୋ ଗୁରୁଦେବ କେବେ ଭଲ ପାଆନ୍ତିନି, ଚିଟିଂ କରିବା ତମ କାହିଁ ଠକଉଛୁ କାହିଁକି? କାରଣ ଆମକୁ ଲୋକଙ୍କର ଉପକାର କରିବାକୁ ପଡ଼ିବ, କିନ୍ତୁ ଭଜନଟା ବି କରିବାକୁ ପଡ଼ିବ, ଦୁଇଟା ଜିନିଷ, ଯେ ଆମେ କେବଳ ନିର୍ଜନ ନିର୍ଜନ ରହିବା, ଲୋକମାନଙ୍କର ପ୍ରବାସିକତା କହୁଛନ୍ତି, ତୁମେ ଯେଉଁ ଭିକ ମାଗି ଆଣି ଖାଉଛ ତୁମର କ'ଣ ପୁରା ଏତେ ରାଗିକି କହୁଛନ୍ତି, ନାଇଁ ଏମାନଙ୍କୁ ସବୁ ହଳ କରିବା ଦରକାର, ପ୍ରଭୁ କହୁଛନ୍ତି, ଏମାନେ କାହିଁ ବ୍ରଜବାସୀର ଧନ ଖାଉଛନ୍ତି, ଏମାନେ ହରେ ହରିନାମ କରନ୍ତୁ କିନ୍ତୁ ଏମାନେ ହଳ କରନ୍ତୁ, ଚାଷ କରନ୍ତୁ, କାହିଁକି ରୂପ ସନାତନକୁ ଆମେ ଅନୁକରଣ କରିପାରିବାନି? ଭକ୍ତି ଭକ୍ତି ଠାକୁରଙ୍କର ମତ ଏତିକି ରହିଥିଲା, ସେ ନିର୍ଜନ ଭଜନକୁ ବିରୋଧ କରୁନଥିଲେ, ଅନଧିକାରୀ ବ୍ୟକ୍ତିକୁ ବିରୋଧ କରୁଥିଲେ, ଯେ ଯାର ଅଧିକାର ନାହିଁ ସେ ଯଦି ତିକ୍ତାଶ୍ରମରେ ପଶିବ ସେ ଆଶ୍ରମଟା ଦୂଷିତ ହୋଇଯିବ, ତାର ଅଧିକାରଟା ନାହିଁ, ସେ ଭୁଲ କରିଦେଲା ମାନେ ସମାଜ ମହାପ୍ରଭୁ, ସେ ଡରୁଥିଲା କେବଳ ମହାପ୍ରଭୁଙ୍କ ମତଟା କେମିତି, ଏତେ କଷ୍ଟ କରି ମୋ ପିତାଜୀ ଯେଉଁ ଆଣିଛନ୍ତି କେତେ ଦଶମୂଳ ଶିକ୍ଷା ଜୈବ ଧର୍ମ କ'ଣ ଗ୍ରନ୍ଥ ସେ ରଚନା ନକଲେ ସବୁ ଶହଶହ ମତ, ଆଉ ଯେଉଁ ସବୁ ସ୍ଥାପନ କରିଛନ୍ତି ହରିନାମ ଚିନ୍ତାମଣି, କେତେ ଗ୍ରନ୍ଥ ତାଙ୍କର ଭଜନ ଆଗ୍ରହ ସବୁ ରଖିଲେ, ଇଏ ପୁଣି ଯାହା ଥିଲା ସେଇଆ ହେଇଯିବ, ସେଥିପାଇଁ ମୁଁ ଅପସିଦ୍ଧାନ୍ତରୁ କାଟିବି। ଭଜନ ନିର୍ଜନ ଭଜନ ନ କହିଛନ୍ତି ଶିବା, ନିଜେ ନିର୍ଜନ ଭଜନ କରିକି ପ୍ରଚାର କରୁଛନ୍ତି, ଶିବା ନିଜେ ସତନାମ କରୁଛନ୍ତି, ସେ କାହିଁ ବିରୋଧ କରିବେ ଅନଧିକାରୀ ବ୍ୟକ୍ତିମାନଙ୍କୁ? ଆଉ ସେ ତ ଆଚାର୍ଯ୍ୟ ଭାରି ଦୃଢ଼, ତାଙ୍କ ନିଷ୍ଠତା, ଆଉ ଭଜନ ମାନେ ତାଙ୍କର ତ ଭଜନ କିଛି କହିହେବନି, ତାଙ୍କର ଯେଉଁ ଭଜନ ସବୁ ନିଜେ, ଆମର ଯେଉଁ ରାଧାକୁଣ୍ଡ ଦେଖୁନାହାନ୍ତି, ମୂଳମଠ କଲେ ଦେଖିବ, ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଗିରିଗୋବର୍ଦ୍ଧନ, ସେଇ ସମୟରେ କରିଛନ୍ତି, ସେ ସମୟରେ ଶେଷ କରିଛନ୍ତି, କାରଣ ତାଙ୍କର ଅଭିନ୍ନ ଅଭିନ୍ନ ବୁଦ୍ଧି, ଆଉ ସେ ଭାରି ତୈକାଳିକ ଜ୍ଞାନ ତ ସବୁ ଆଚାର୍ଯ୍ୟମାନଙ୍କ ତୈକାଳିକ ଜ୍ଞାନ ନା, ଆମର ଯେଉଁ ଓଡ଼ିଆରେ ମହାରାଜ ଥିଲେ ତାଙ୍କ କଥା କାହିଁକି ଆଜି ମନ ପଡ଼ିଲା, ସେ ବହୁତ ପଣ୍ଡିତ ନାଇଁ, ସେ ଗଞ୍ଜାମର ଆଠଗଡ଼ ଯେଉଁ ଅଛି ସେ ସେଠିକାର ମାନେ ରାଜଗୁରୁ ଥିଲେ, ତାଙ୍କର ବୈରାଗ୍ୟ ଆସିଲା ସାଧୁ ହେଇଯିବ ବୋଲି, ସେ ଭଗବାନଙ୍କର କେତେ ବଡ଼ ଶୁଦ୍ଧ ଭକ୍ତ, ରାଧାରାଣୀ ତାଙ୍କୁ ପଠେଇଲେ, ସେ ଗଲେ ଖୁସି ସେତେବେଳେ ତୀର୍ଥମାନ ବୃନ୍ଦାବନ ହେଲେ ନବଦ୍ୱୀପ କିଏ ଜାଣିଥିଲା, ନବଦ୍ୱୀପ କ'ଣ କହିବେ ନଦିଆ, କେବଳ ଲୋକ କ'ଣ ନଦିଆ ନବଦ୍ୱୀପ ଜାଣନ୍ତି, ନଦିଆ ନବଦ୍ୱୀପରେ କୀର୍ତ୍ତନ କରନ୍ତି ମୃଦଙ୍ଗ ମିଳେ, ନଦିଆ ନବଦ୍ୱୀପ ସେ ଚୈତନ୍ୟ ମହାପ୍ରଭୁ ଜନ୍ମସ୍ଥାନ ତୀର୍ଥ ବୋଲି କିଏ ଜାଣିଥିଲେ ନା, କିଏ ଯାଉଥିଲା, ଯିଏ ଦୀକ୍ଷା ନବ କେବଳ ଗୋଡ଼ିଏ ଦୀକ୍ଷା ନିହାତି ଚାଲ ନଦିଆ ନବଦ୍ୱୀପ ବୁଲିକି ଆସିବା, ଇଏ ଇସ୍କନ ହେଲା ବୋଲି ଲୋକ ଜାଣିଲେ ନା, ନା କିଏ ନଦିଆ ନବଦ୍ୱୀପ ମାନେ ତୀର୍ଥ, ତୀର୍ଥ ମାନେ କ'ଣ ବୃନ୍ଦାବନ, ସିଏ ସେତେବେଳେ ତାଙ୍କର ସେ ବହୁତ ବଡ଼ ଜ୍ଞାନୀ ଥିଲେ, ତାଙ୍କର ବୈରାଗ୍ୟ ଆସିଗଲା, ସେ କହିଲେ ମୁଁ ସଂସାର ରହିବିନି, ସେ ଆଠଗଡ଼ ରାଜାଙ୍କର ରାଜଗୁରୁ ପଦ ଛାଡ଼ିଦେଲେ, ସେ ତିନି ନମ୍ବର ସନ୍ନ୍ୟାସୀ ଭକ୍ତି ଠାକୁରଙ୍କର ଭକ୍ତିଦାନ ଠାକୁରଙ୍କର ପଳେଇଗଲେ ବୃନ୍ଦାବନ, ବୃନ୍ଦାବନ ରାଧାକୁଣ୍ଡରେ ବସୁଛନ୍ତି, କାହା ଗୁରୁ ଖୋଜୁଛନ୍ତି, ସେ ଜ୍ଞାନୀ ଲୋକ ସେ ଆଗ ତାକୁ ଗୁରୁ ବୋଲି ଗ୍ରହଣ କରିବେନି, ଆଚାର୍ଯ୍ୟ କେମିତିକା, ରାଧାରାଣୀ ତାଙ୍କୁ ଜାଣିଛନ୍ତି ଆଉ, କହିଲେ ଏଠି କ'ଣ ଗୁରୁ ଖୋଜୁଛୁ, ଏଠି ତୁ ଗୁରୁ ପାଇବୁନୁ, ତୋ ଗୁରୁ ଅଛନ୍ତି ଯାହା ସେଠି, ଯାହା ସେ ଭକ୍ତିସିଦ୍ଧାନ ଠାକୁର ସେ ଅଛନ୍ତି ସେଠି ନବଦ୍ୱୀପ, ସେଠୁ ସେ ଟ୍ରେନ୍ରେ ଚଢ଼ିକି ତୋଫାନ ଏକ୍ସପ୍ରେସ୍ରେ ଆସିଲେ, ସେ ଶିକ୍ଷିତ ଲୋକ ଜ୍ଞାନୀ ଲୋକ ସଂସ୍କୃତର ମାଷ୍ଟର ପୁରା, କିନ୍ତୁ ଅଭିମାନଟା ରହିଛି ନା, ଆଚାର୍ଯ୍ୟ ରାଧାରାଣୀ ପଠେଇଲେ ତୋ ଗୁରୁ ସିଏ, କିନ୍ତୁ ସିଏ ଯେତେବେଳେ ପ୍ରଥମ ଗଲେ ତାଙ୍କ କଥା ତାହେଲେ ଶୁଣିଲେ, ଆଏ ଜ୍ଞାନ ଜ୍ଞାନର ମାପିବ, ସବୁବେଳେ ଯାହା ଜ୍ଞାନ ଅଛି ସବୁବେଳେ ଜ୍ଞାନର ମାପିବ, କଥାଟା କାହିଁ ମୋତେ ଭଲ ଲାଗୁନି, କିନ୍ତୁ ଆଚାର୍ଯ୍ୟଙ୍କର ପୁଣି ଆଣି ପଳେଇଗଲେ, ସବୁ ଛାଡ଼ି ପଳେଇଲେ, ପୁଣି ମୁଁ ଯାହା ଭାବୁଥିଲି ମୋତେ ରାଧାରାଣୀ ସ୍ୱପ୍ନ ଦେଇ କହିଲେ, କିନ୍ତୁ ମୁଁ ତ ଶୁଣିଲି ପ୍ରବଚନ କାହିଁ ମୋତେ ଆଉ ଗୋଟେ ଲାଗିଲାଣି, କାରଣ ସେ ତ ଅନୁସାର ବିସର୍ଗ ଗୁରୁ ଦେଖନ୍ତୁ, ଅନୁସାର ବିସର୍ଗର କସରତ କରିବେ ଜ୍ଞାନୀ ଲୋକ, କ'ଣ ଅନୁସାର ବିସର୍ଗ, ଏଇଟା ଏଠି ଓଂ, ଏଠି ଓଂ ଲାଗିବା କଥା, ଏଠି ଓଂ କାହିଁ ଲାଗିଲାନି, ଏଠି ଅନୁସାର କାହିଁ ଲାଗିଲାନି, ବିସର୍ ସେ ଖାଲି ଭୁଲଟା ଦେଖା ହେବ, ଜ୍ଞାନରେ ଏଠାରୁ ଦୋଷ, ହୃଦୟରେ ଆଉ କିଛି ଭାବ କଥାରେ ପଶିବନି, କିନ୍ତୁ ଆଚାର୍ଯ୍ୟ ଦର୍ଶନ ତ ବୃଥା ହେବନି, ପ୍ରଥମ ପ୍ରଥମେ ତାଙ୍କୁ ଭଲ ଲାଗିଲେ ପଳେଇ ଆସିଲେ, ପଳେଇ ଆସିଲା ପରେ ପୁଣି ଶୋଇଛନ୍ତି, ଆସି ଘର ରହିଛନ୍ତି, ପୁଣି କହିଲେ ରାଧାରାଣୀ କହିଥିଲେ ଭୁଲ ହେବନି, ମୁଁ ଆଉଥରେ ଯିବି, ଆଉଥରେ ଆସିଲି, ଆଉଥରେ ଆସୁ ଆସୁ ପହଞ୍ଚିଗଲେ, ପହଞ୍ଚିଗଲା ପରେ ତାଙ୍କୁ ଟେବୁଲ କମାଣ୍ଡରୁ ଡାକିଦେଲେ, ସେତେବେଳେ ତ ତାଙ୍କୁ ମନ୍ଦିର ଯିଏ ମନ୍ଦିର ବୁଝୁଛି ପରିଚାଳକ ତାକୁ ଡାକିଦେଲେ, କହିଲେ ଆଙ୍କୁ ଗୋଟେ ସେବା ଦିଅ, ଯେକୌଣସି ସେବା ଦିଅ, ସିଏ ଆଙ୍କର ଜ୍ଞାନୀ ଲୋକ ତ ହଇରାଣିଆ ଟିକେ, ଯିଏ ଯେତେ ଜ୍ଞାନ ହେଲା ସେ ସେତେ ହଇରାଣ ହେବ, କାରଣ ତା ପାଇଁ ସମ୍ମାନ ଦରକାର, ମୋତେ କହିବି ସିଟ୍ଟା ପଡ଼ିଲାନି ପାଠ ଯିବି, ମୋତେ କି ପଚାରୁନି, ତାର ସଳ ମୁଣ୍ଡ ମୁଣ୍ଡ ଘୁରିବ, ସାଧାରଣ ଲୋକର କ'ଣ ତାର ଯେଉଁଠି ହେଲା ବସି ପଡ଼ିଲା, ମୋତେ ଏହା କଲେ କଲେ ସେସବୁ ତାଙ୍କୁ ଦିଆ ହେଲା ଗାଈ ଚରିବାକୁ, ଇଏ ପାଟ ବିଲ ଇଏ ପଣ୍ଡିତ ବାବା ଛାଇମୂଳରେ ରହିକି ମୁଣ୍ଡ ମୁଣ୍ଡ ଥଣ୍ଡାରେ ତାଙ୍କର ସଂସ୍କୃତ ପଢ଼ୁଥିଲେ, ବର୍ତ୍ତମାନ ଛତା ଧରିକି ଗାଈ ଗୋଡ଼ିବେ, ଗାଈକି ଯିଏ ରଖି ସେ ଜାଣିଛି ସେ ଯେଉଁ ଉତ୍ପାତ ହେବେ, ଗାଈ ନେଇକି ଯିବେ, ଗାଈ ନିକାଲ ବାବୁ କ'ଣ କଲି ଘର ଛାଡ଼ିକି ଆଇଲି, କିନ୍ତୁ ରାଧାଣୀ ତ କହିଛନ୍ତି ଗୁରୁଦେବ ମୋତେ ଏଇ ସେବାଟା ଦେଲେ, ସେ ଟେମ୍ପଲ କମାଣ୍ଡ ଦେଲା, ମୁଁ କ'ଣ କରିବି, ଗୁରୁ ପରୀକ୍ଷା କରିବା ନା, ଗୁରୁ କ'ଣ ଏମିତି ଦେବେ, ସେ ତ ଭଗବାନଙ୍କ ଲୋକ, ଆଉ ଭାରି କଷ୍ଟ ହେଉଥାଏ ସେବାଟା, ଗାଈ ଚଢ଼ିବା କଥା, ଇଏ ପଣ୍ଡିତ ଲୋକ ତାଙ୍କୁ ଅଭିମାନ ଅଛି, ଭକ୍ତିନାଥ ଠାକୁର ସେତେବେଳେ ପଠାଉଥିଲେ ଶିଷ୍ୟମାନଙ୍କୁ, ବ୍ରହ୍ମଚାରୀ ଯେଉଁ ନୂଆ ନୂଆ ଜୟନ କରୁ, ତୁମେ ଯାହା ନବଦ୍ୱୀପରେ ଜଣେ ପଣ୍ଡିତ ଅଛନ୍ତି, ସବୁ ପଢ଼ିକି ଆସ ସଂସ୍କୃତ, ସଂସ୍କୃତ ପଢ଼ିଲେ ଆମ ସିଦ୍ଧାନ୍ତରେ ରହିବ, ତୁମେ ସବୁ ଭାଗବତ ସିଦ୍ଧାନ୍ତ ରଖିବ, ଗୁଡ଼ି ସିଦ୍ଧାନ୍ତ ରଖିବ, ଗୁସମାନଙ୍କ ସମାନ ପଢ଼ିବ, ତୁମେ ଯାଅ ପଢ଼େଇଲେ ତାଙ୍କୁ, ଯେତେବେଳେ ପଢ଼ିବା ପାଇଁ ଯାଆନ୍ତି କିଏ ଛୁଆମାନେ ଇଏ ପଚାରନ୍ତି, ଜ୍ଞାନୀ ଜ୍ଞାନୀର ମୁଣ୍ଡଟା ସବୁବେଳେ ଭଅଁର ବିନ୍ଧେ, ତା ଜ୍ଞାନଟାକୁ ଦେଖେଇବ, ସିଏ ପାଲାଗାକୁ ଦେଖିକି ଖାଲି ଛଟପଟ ହେଉଥିବ, ଯିଏ ନାଟକ କରିଦିଏ ସେ ନାଟକ ଦେଖୁଥିବ, ସେ ଖାଲି ଏଇ ସିନ୍ଟା ଭୁଲ ହେଇଗଲା, ଏଇ ଡାଇଲଗ୍ଟା ଭୁଲ ହେଇଗଲା, ତା ମୁଣ୍ଡ ଇଏ ତ ଜ୍ଞାନୀ ଲୋକ, ଇଏ ଦେଖିଲେ ବସ୍ତାନ ପତ୍ର ଦେଖିଲେ ପଚାରେ କିରି ପିଲା କୁଆଡ଼େ ଯାଉଛ କିରି, ତାର ପାଠ ପଢ଼ି ସଂସ୍କୃତ ପଢ଼ିବା ଲୋକ ବର୍ତ୍ତମାନ ପାଟି ବନ୍ଦ ହେଇଗଲାଣି, ଗାଈ ଚୋର ଘା ହା ହେଉଛନ୍ତି, ଆଉ କୁଆଡ଼େ ଯାଉଛନ୍ତି, ଆମେ ସଂସ୍କୃତ ଏ ଯାଆନ୍ତି, ମୋ ଗାଈ ଚରେଇ ଦିଅ, ଏ ଗାଈ ଗୁଡ଼ା ଗଲା ବୋଲି କହୁଛନ୍ତି, ମୁଁ ଦୌଡ଼ି ଦୌଡ଼ି ମୋ ଗୋଡ଼ ହାତ ବଥା ହେଉଛି, ତୁମେ ଗାଈ ଚରା ମୁଁ ତୁମକୁ ସବୁ ପଢ଼େଇଦେବି, ତାଙ୍କୁ ମୋଟେ ଛାଡ଼ିଲେଣି, ଯେତେବେଳେ ଯିବି ତାଙ୍କୁ ସେଠି ଅଟକେଇବେ ଗଙ୍ଗା କୂଳରେ, ତାଙ୍କୁ ସବୁ ପଢ଼େଇବେ, ଏଇ ଛୁଆମାନେ ତାଙ୍କର ପାଳି କରିକି ସବୁ ଗାଈ ଜଗିଲେ, ରେଜଲ୍ଟ ଦେଲେ ସଂସ୍କୃତ ସ୍କୁଲରେ, ଯେତେବେଳେ ରେଜଲ୍ଟ ଦେଇ ଆଣିଲେ ସାର୍ଟିଫିକେଟ୍, ଭକ୍ତିନାଥ ଠାକୁର ଦେଖିଲେ, ଦେଖ ଆମ ଜ୍ଞାନଟା ବହୁତ ବଢ଼ିଆ ହେଉଛି, ଆରେ ଏତେ କେଉଁଠି ପଢ଼ୁଛ କିରି, ଆଜ୍ଞା ଏବେ ଯେ ଗାଈ ଚୋରୁଛି ସେ ଆମକୁ ପଢ଼େଇ ଦେଉଛି, ଆମେ ଆଉ କ'ଣ ଗଙ୍ଗା ପାରିକି ଯାଉଛୁ କି, ଭକ୍ତି ସ୍ଥାନ ଠାକୁର ଜାଣିଲେ, କହିଲା ଆଚ୍ଛା ଆଚ୍ଛା, ତା ଡାକିଲେ ଟେବୁଲ କଣ୍ଟ ଗିରି ରେ, ୟାର ଏତେ ଗୋଟେ ଯୋଗ୍ୟତାର ଅଛି ରେ, ସେ ଜାଣିଛନ୍ତି, କିନ୍ତୁ ଗାଈ ଚୋରେଇ ଦେବୁ ଆଗେ, ଟିକେ ଚୋରେଇକି ସିଏ ଆଗେ ତା ଅଭିମାନଟା ଯାଉ, କହିଲେ ତାଙ୍କୁ ଦିଅ, ସିଏ ଏବେଠୁ ମୁଁ ଯେଉଁଟା ଲେଖା କରୁଛି ସେ ସଂସ୍କୃତଗୁଡ଼ା ସବୁ ଚେକ୍ କରି, ତାଙ୍କୁ ରାଧାରାଣୀ ସେଠି ପଠେଇଛନ୍ତି, ଦେଖ ରାଧାରାଣୀ ଯାହାକୁ ପଠେଇଛନ୍ତି ସେ ଗୋଟେ ଜୀବ ବି ଗ୍ରହଣ କରିପାରୁନି, ସେମାନେ ସାଧାରଣ ନୁହନ୍ତି, ଗୋଟେ ଜୀବର ସୂକ୍ଷ୍ମ ଯଦି ଆଚାର୍ଯ୍ୟଙ୍କ ପ୍ରତି ଗୋଟେ ସୂକ୍ଷ୍ମ ଭାବନା ଆମର ରହିଯାଉଛି, ଆମେ ଗୁରୁଗ୍ରହଣ କରୁଛେ, କିନ୍ତୁ ଗୁରୁଦେବଙ୍କର ଗୋଟିଏ ଜିନିଷ ଆମକୁ ଅଭାବ ଲାଗୁଛି, ଏଇଟା ତ ଆମ ଗୁରୁଦେବଙ୍କ ତ ନାହିଁ, ସରିଗଲା, ଏଇଟା ତ ହେଇପାରୁନି, ଏଇଟା ତ ସେ, କାରଣ ଆମେ କ'ଣ ସବୁବେଳେ ଗୋଟେ ଦୋଷୀ ନା, ସବୁବେଳେ ଗୋଟେ ଦୋଷୀ, ଏ ଜଗତକୁ ଆସିଥିବା ଗୋଟେ ଦୋଷୀ ନା, ଆଉ ମହାପ୍ରଭୁଙ୍କର ଭକ୍ତମାନଙ୍କର ଏଇଟା କରୋନା ହେଲା, ଆମ ଦୋଷଟାକୁ ଦେଖନ୍ତେ, ସେ ତ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆମ କାହିଁ ପରମ୍ପରାରେ ବେଶୀ ଆମେ ପ୍ରାଧାନ୍ୟ ଦେଉ, ଅଦୋଷ ଦରସୀ ତାଙ୍କୁ ଆଜି ସେ ଆମ ଦୋଷ ମୋଟେ ଦେଖୁନାହାନ୍ତି, ଆମେ ଯେଉଁ ବହୁତ ଦୋଷରେ ଆମେ ଦୋଷୀ, ଆମେ ଆଚାର୍ଯ୍ୟମାନଙ୍କୁ ସ୍ମରଣ କରିବା ଦ୍ୱାରା ସିଏ ତ ଦୋଷ ଦେଖିବେନି, ତାଙ୍କୁ ତ ଭଗବାନ ସେ ଶକ୍ତି ପଠେଇଛନ୍ତି, କିନ୍ତୁ ଗୋଟେ କାମ କରିବାର ଅଛି, ତାଙ୍କୁ କେଉଁଠି ସାର୍ ଖୁସି କରିଦେବାର ଅଛି, ସେ ପ୍ରସନ୍ନ ହେଇଗଲେ ଭକ୍ତି ଶକ୍ତିଟା ଆସିବ, ଯେଉଁ ନାମଟା ଆମକୁ ଭଲ ଲାଗୁନି, ତୁମେ କେତେ ନାମ କରୁନା, କେତେ ନାମ କର, କେତେ ନିଷ୍ଠତା କର, କେତେ ଗୋଟେ ଜାଗାରେ ବସିକି କର, କେତେ ଶ୍ରବଣ କରିକି କର, ଏ ସବୁଥିରେ ଗୋଟିଏ ଜିନିଷ ରହିଛି, ଯେତେ ତୁମେ ସାଧନ, ସାଧନ ଭକ୍ତିର ଅଧୀନ ନୁହେଁ, କୃପାର ଅଧୀନ ନୁହେଁ, କିନ୍ତୁ ସାଧନ କରୁଛେ କୃପା ପାଇବା ପାଇଁ, ଯେ କୃପାର ଲକ୍ଷ୍ୟ ନ ରଖି ସାଧନ କରେ ସେ ସାଧନ ଭ୍ରଷ୍ଟ ହେଇଯିବ, କୃପା କୃପାର ବିନା ମୁଁ ସାଧନ, ସାଧନଟା ମୁଁ ଯେଉଁ କରୁଛି କୃପା ନହେଲେ ବି ମୁଁ କରିପାରିବି ନାହିଁ, ତେଣୁ ତାର କ'ଣ ହେବ, ସାଧନର ଅଭିମାନ ଅଛି, ମୁଁ ଏତେ ମାଳ ଜପ କଲିଣି, ମୁଁ ଏତେ ଦିନ ଏତେ ସାଧନ କରୁଛି, ସେଥିପାଇଁ ଆମ ଜୀବନରେ ଏ ଯେଉଁ ଆଚାର୍ଯ୍ୟମାନେ ଯେଉଁ ଶିକ୍ଷା ଦେଇକି ଯାଇଛନ୍ତି, ଆଜି ଭକ୍ତିନାଥ ଠାକୁରଙ୍କର ଦିନ, ସେ ଯେଉଁଦିନ ଅପ୍ରକଟ ହେଲେ, ସେ ଯେଉଁଦିନ ଅପ୍ରକଟ ହେଲେ କଲିକତାରେ ବାଗବଜାର ଗୁଡ଼ି ମଠରେ, ତାଙ୍କର ଏତେ ଶକ୍ତି, ସବୁ ଏ ଯେଉଁ ଘଣ୍ଟା ଯେଉଁ ଆଗରୁ ସବୁ ଘଣ୍ଟା ନଥାଏ, ପେଣ୍ଡୁଲିୟମ୍ ଘଣ୍ଟା, ଆମ ଏ ଟଙ୍ଗ ଟଙ୍ଗ ଏଇ ସ୍କୁଲ ବାଜୁନଥିଲା, ତଳେ ଝୁଲୁଥିବ ପେଣ୍ଡୁଲିୟମ୍ ଭଳିଆ, ତ କ'ଣ କୁହନ୍ତି କି ଘଣ୍ଟା, ସେଇ ଘଣ୍ଟା ଘଣ୍ଟା ହିଁ ବନ୍ଦ ହେଇଗଲା, ସେତେବେଳେ ତ ବ୍ୟାଟେରୀ ନଥାଏ ନା, ସେତେବେଳେ କ'ଣ ଚାବି ଦିଆଯାଏ ନା, ଆଉ ଚାବି ଦେଲେ ତ ଛାଡ଼ିଲା, ସେ ଘଣ୍ଟାଟା କାହିଁକି ବନ୍ଦ ହେଲା, ସ୍ଥାବରକୁ ବି ସେ ଅଚଳ କରିଦେଉଥିଲେ, ତାଙ୍କ ଶକ୍ତି ଏମିତି ଭଗବାନଙ୍କ ଶକ୍ତି ସେ ପାଇଥିଲେ, ତାପରେ ସେଠୁ ତାଙ୍କ ପ୍ରଶାସନ ନିଆଗଲା, ନେଇକି ସେଠି ସମାଧି ଦିଆଗଲା, ଆଉ ତାଙ୍କର କୃପାଧନ୍ୟ ହେଲେ ପ୍ରଭୁପାଦଜୀ ମହାରାଜ, ପ୍ରଭୁପଦ କହୁଥିଲେ ମୁଁ 10 ଥର ମୋ ଗୁରୁଦେବଙ୍କୁ 10 ଥର ଅଧିକ ଭେଟିନି, ଆଉ ପ୍ରଭୁପଦ କହିବା କଥା ମୁଁ 10 ପଦରୁ ଅଧିକ କଥା ବି ହେଇନି ମୋ ଗୁରୁଙ୍କ ସହିତ, ତୁମେ ଗୁରୁ ଗୁରୁ ଗୁରୁଦେବଙ୍କ ସହିତ ବହୁତ ମିଶିଛ, ବହୁତ କଥା କହିଛ, ପୁଷ୍ପାଞ୍ଜଳି ଦେବା ଆମେ ଫୁଲ ଟିକେ ଆଣ, ଆଉ ପ୍ରଭୁପଦ କହୁଛନ୍ତି ମୁଁ 10 ଥରରୁ ଅଧିକ ଭେଟିନି, ଆଉ ସେଥିପାଇଁ କିନ୍ତୁ ଗୁରୁଙ୍କର କୃପା ମୋତେ ଗୁରୁଦେବଟା ଚାହୁଁଥିଲେ କରିବା ପାଇଁ, ସେଥିପାଇଁ ମୋତେ ସବୁକିଛି ବ୍ୟବସ୍ଥା ହେଇଗଲା, ତାଙ୍କର ତ ଭକ୍ତି ଠାକୁରଙ୍କର ଜୀବନ ତ ବହୁତ ବଡ଼ ବଡ଼ ଜୀବନ, କେମିତି ସବୁ ବ୍ରାହ୍ମଣ ବୈଷ୍ଣବ ଯେଉଁ ଥାଏ ସଭା ସବୁ ଡାକିକି ବୈଷ୍ଣବ ସଭା କରୁଛନ୍ତି, ବ୍ରାହ୍ମଣ ମତକୁ କେମିତି ସ୍ଥାପନ କରୁଛନ୍ତି, ଦକ୍ଷିଣାତ୍ୟରେ ପଣ୍ଡିତମାନଙ୍କ କତିକି ଯାଇଛନ୍ତି, ପଣ୍ଡିତମାନେ କହିଲେ ଯୁକ୍ତି କଲେ, କହିଲେ ମୁଁ ତୁମ ସାଙ୍ଗେ ଯୁକ୍ତି କରିବି, ତୁମ ଶିଶୁକୁ ଆଗେ ପରାସ୍ତ କଲ, ମୋ ଶିଶୁକୁ ତୁମେ ପରାସ୍ତ କର, ତାପରେ ତୁମେ ମୋ କତିକି ଆସିବ, ତେଣୁ ତାଙ୍କର ମହା ଆଉ ଏତେ ଗୌରନିଷ୍ଠ, ଆମର ଯେଉଁ କ୍ଷୀରଚୋରା ଗୋପୀନାଥରେ ଯେଉଁ ଅଛନ୍ତି ମହାପ୍ରଭୁଙ୍କ ପାଦପଦ୍ମ, ସେ ସବୁଆଡ଼େ ମହାପ୍ରଭୁଙ୍କ ପାଦପଦ୍ମ ସେ ସବୁ ସ୍ଥାପନ କରିଥିଲେ ନା, ଆଉ କେମିତି ଗୌର ମହାପ୍ରଭୁଙ୍କର ନାମ ରହିବ, କାରଣ ତାଙ୍କର ପିତାଜୀ ତାଙ୍କ ଗୁରୁ ସବୁ ସବୁ ଗୌରାନୁଗତ୍ୟ, ତେଣୁ ଆଜି ଦିବସ ସବୁବେଳେ ଆଚାର୍ଯ୍ୟମାନଙ୍କର ଦିବସଟାକୁ ସବୁବେଳେ ସ୍ମରଣ ଦିବସ, ସେ ତୁମେ ଯଦି କେହି ଏକୁଟିଆ ଅଛ ହରି କଥା କହିପାରୁନ, ତାଙ୍କ ବିଷୟରେ ପଢ଼ିଦିଅ ନହେଲେ କିଛି କରିପାରୁନ, ଖାଲି ତାଙ୍କୁ ପ୍ରାର୍ଥନା କର, ନାମ କରି ପ୍ରଭୁ ଆଜି ଆପଣଙ୍କ ଦିନ ମୋତେ ଟିକେ କୃପା କର, କାରଣ ଆଚାର୍ଯ୍ୟଙ୍କ କୃପା ବିନା ସାଧନ ହେବନି, କିମ୍ବା ବହୁ ସାଧନ କଲେ ବି ତାଙ୍କ କୃପା ବିନା ଭକ୍ତି ହେବ, ଏ ଦୁଇଟା ହେଲା ଆମର ସୂତ୍ର, ଭଗବାନ ତୁମେ କେତେ କର ଦୁଇଟା ସୂତ୍ରରେ ତୁମେ ହାରି, ଏଇ ଦୁଇଟା ସୂତ୍ର ଜାଣିନ ତୁମେ ହାରିଯିବ, ସେଥିପାଇଁ ବହୁ ବର୍ଷ ଭଜନ କଲାପରେ ବି ଆମକୁ ନିରାଶ ଗୋଟେ ଲାଗୁଛି, ବହୁ ବର୍ଷ ଭଜନ କଲାପରେ ବି ଗୋଟେ ଅଭାବ ବୋଧ ହେଉଛି, ବହୁ ବର୍ଷ ଭଜନ କଲାପରେ ବି ଗୋଟେ ସାହସ ମିଳୁନି, କେବେ ପୁରୁଣା ବିଜନେସ୍ ଲୋକ ସେ ବିଜନେସ୍ କଥା ପଚାରନା, ଯିଏ ପୁରୁଣା ବିଜନେସ୍ କରୁଛି ସେ କେବେ କେବେ ହଟିବନି, କାରଣ ସେ ଗୋଟେ ବିଜନେସ୍ ଭିତରେ ଆଉ 3ଟା ବିଜନେସ୍ର ସୂତ୍ର ପାଇଗଲାଣି, ଯିଏ ପୁରୁଣା ବି ଦୋକାନ ଦେଖୁନା, ସେ ଡାଲି ଚାଉଳ ଦୋକାନ ଭାଙ୍ଗିଦେନେ, ସେ ଆଉ ଗୋଟେ ଦୋକାନ ବନେଇଦେବ, କାହିଁକି ସେ କଷ୍ଟମର ସହିତ ଆକ୍ୱେଣ୍ଟେଡ଼୍ ହେଇଗଲାନି ନା, ଯିଏ ତ ପୁରୁଣା ହୁଏ ସେତେ ମାଛ ଉଠେ, କିନ୍ତୁ ଆମର ଦେଖ ଆମେ ଏତେ ପୁରୁଣା ହେଉଛେ ଆମର ନିରାଶ ବେଶୀ ଆସୁଛି, ତାର କାରଣଟା ହେଉଛି କାରଣ 2ଟା ସୂତ୍ର କ'ଣ ଧରିପାରୁନି, ଗୋଟେ ସୂତ୍ର କ'ଣ ନା ଆଚାର୍ଯ୍ୟଙ୍କୁ ପ୍ରାର୍ଥନା, ପୂର୍ବତ କାହିଁକି କହୁଥିଲେ ଗୁରୁ ପୂଜା କର, ଆଚାର୍ଯ୍ୟଙ୍କୁ ପ୍ରାର୍ଥନା ନକଲେ ସାଧନ କରିବାକୁ ବଳ ପାଇବନି, ଆଉ ସାଧନ କଲ ସାଧନ କରୁଛେ କାହିଁକି ନା ମୋତେ କୃପା ପାଇଁ, ସେଇଟା ବି ତୁମେ ବୁଝିପାରିଲେ ହେଇ ଅଟକି ରହେ, ମୁଁ ସାଧନ କରି ଗୋଟେ ବଡ଼ ଲୋକ ହେଇଯିବି, ମୁଁ ସାଧନ କଲି ବହୁତ ଭଜନ ସାଧନ କଲି ଭଗବାନ ପାଇଯିବି, ନାଇଁ ବାପା ତାଙ୍କ ବଳରେ ଭଜନ କରିବା, ଭଜନ ସାଧନ ଯେତେ ଷ୍ଟ୍ରିକ୍ଟ କରିବା ପୁଣି ତାଙ୍କ କୃପା ପାଇବା, ତା ହିଁ ଭଗବାନଙ୍କୁ ପାଇବା, ସେଥିପାଇଁ ଆମର ଏଇ ଆଚାର୍ଯ୍ୟ ପରମ୍ପରାରେ ସବୁବେଳେ ତାଙ୍କୁ ଧରି ଧରି ବଞ୍ଚିଛେ ଆମେ, ଆମକୁ କେବେ ତାଙ୍କୁ ଛାଡ଼ କାରଣ ଭଗବାନଙ୍କ ଜଗତରେ କେହି ଜାଣିନାହାନ୍ତି, ମୁଁ ଯଦି କହିବି ଭଗବାନଙ୍କ କତିରୁ ଭକ୍ତକୁ କାଢ଼ିଦିଅ ଗଲା, ଭଗବାନ ନିର୍ବିଶେଷ ହେଇଯିବି, ସୁଦାମଙ୍କ କତିରୁ ଭଗବାନଙ୍କୁ କାଢ଼ିଦିଅ, ପାଣ୍ଡବମାନଙ୍କ କତିରୁ ଭଗବାନଙ୍କୁ କାଢ଼ିଦିଅ, ଦ୍ରୌପଦୀଙ୍କ କତିରୁ ଭଗବାନଙ୍କୁ କାଢ଼ିଦିଅ, ଜଗନ୍ନାଥଙ୍କ କତିରୁ ଦାସିଆ ଭୈରବୀଙ୍କୁ କାଢ଼ିଦିଅ, ଯେତେ ଭକ୍ତ ଅଛନ୍ତି ଯେତେ ଭଗବାନ ପାରୁଛ ଭକ୍ତଙ୍କୁ ବାହାର କରି ଆଣ, ତ ଭଗବାନ କ'ଣ ହେ ଭକ୍ତ ପାଇଁ, ଭକ୍ତ ପାଇଁ ବଡ଼ ହେଇଛନ୍ତି ନା, ଆଉ ତୁମ ପୁଅକୁ ଜଣେ ଭଲ ପାଏ, ତୁମକୁ ଭଲ ପାଏ, ତୁମକୁ ଖୁସି ହୁଏ କି? ସେଥିପାଇଁ ଆମର କମ୍ ସେ କମ୍ କିଛି କର ନ କର, ଆଚାର୍ଯ୍ୟ ପରମ୍ପରା ଆଚାର୍ଯ୍ୟ ଶିକ୍ଷାଙ୍କୁ ସବୁବେଳେ ହୃଦୟ ଭିତରେ ରଖ, ସେଇଟା ତୁମକୁ ବଞ୍ଚେଇବ। ଭଗବାନ ବହୁତ ବଡ଼ ଲୋକ, ଆମେ ତୁମକୁ ଜାଣିନେ। ଆଜି ପ୍ରଭୁପାଦଙ୍କର ଗୁରୁଦେବ ପ୍ରଭୁପାଦଙ୍କର ମୋର ମନେ ପଡ଼ିଲା, ଆଜି କଥା କହିକି ସାରିବି। ପ୍ରଭୁପାଦ ବିଦେଶରେ ଥାନ୍ତି, ବିଦେଶରେ ସବୁ ପ୍ରୋଗ୍ରାମ ଗୁଡ଼ାକ ଅଲଗା ସମୟରେ, ଯେମିତି ଆଜିକାଲି ହେଉନି କି ଜନ୍ମାଷ୍ଟମୀ ଛୋଟରେ କରିଦେବେ, କହିବେ ଜନ୍ମାଷ୍ଟମୀ ଫିଷ୍ଟିଟା ହେବ ସଣ୍ଡେକୁ, କାହିଁକି ଲୋକ ତ ବ୍ୟସ୍ତ ହେଇଗଲେଣି, ଆସିପାରିବେନି ରବିବାରେ। ଆଉ ଏମାନେ ଭାବୁଛନ୍ତି ପ୍ରଭୁପାଦ ଆଜି ଭକ୍ତି ଠାକୁରଙ୍କର ମାନେ ତାଙ୍କ ଦିବସ ଆବିର୍ଭାବନା ତିରୁପତି ଥାଏ, ଆମେ ସଟରଡ଼େକୁ କରିବା ଆଉ ଯିବି, ସେମାନେ ସବୁ ପ୍ଲାନ୍ କରିଦେଇଛନ୍ତି। ପ୍ରଭୁପାଦ କହିଲେ କ'ଣ? ପ୍ରଭୁପାଦ ପଚାରିଲେ ଆଜି ମୋର ଗୁରୁଦେବଙ୍କର ଇଏ କେତେଟା କେତେଟା ଇଏ ରୋଷେଇ ହେଲେ କି ନାହିଁ, ଭୋକ ଲାଗିଲା କି ନାହିଁ? କହିଲେ ନାହିଁ ପ୍ରଭୁପାଦ, ଆମର ତ ଆମେ ତ ସବୁ ପ୍ଲାନ୍ କରୁଛୁ ସଟରଡ଼େ ସଣ୍ଡେରେ କରିବୁ ବୋଲି। ପ୍ରଭୁପାଦ ସାଙ୍ଗେ ସାଙ୍ଗେ କହିଲେ, ସାଙ୍ଗେ ସାଙ୍ଗେ ନିଜେ କିଛି ନେଇ ଗଲେ, ସାଙ୍ଗେ ସାଙ୍ଗେ ନିଜେ କିଛି ନେଇଗଲେ। କହିଲେ କ'ଣ? ମୋର ଗୁରୁଦେବଙ୍କର ଆଜି ହିଁ କରିବାକୁ ପଡ଼ିବ, ଗୋଟିଏ ଘଣ୍ଟା ଭିତରେ ସେ ଯାଇକି ରୋଷେଇ କରି ଆସିକି ନିଜେ ପ୍ରବଚନ ଦେଇ ପୁଷ୍ପାଞ୍ଜଳି ଦେଲେ, ଆଉ ସେଦିନ ପାଇଲେନି ପ୍ରସାଦ, ପ୍ରଭୁପାଦ ପ୍ରସାଦ ପାଇଲେନି। ତୁ ମୋ ଗୁରୁଙ୍କୁ ପ୍ରପର୍ ରେସ୍ପେକ୍ଟ ଦେଇ ଶିଖିନ, ମୁଁ ଆଜି ଏତେ ଶିଷ୍ୟ କରିକି ମୋ ଗୁରୁଙ୍କୁ ତୁମେ ଅବହେଳା କଲ, ତୁମେ ଆଜି ପ୍ରସାଦ ପାଇବିନି। ଏଇଟା ହେଉଛି ମୋର ପ୍ରାଶ୍ଚିତ, ମୁଁ ତୁମକୁ ଟ୍ରେନିଂ ଦେଇପାରିଲିନି ଏତିକି। କୃଷ୍ଣ ଚେତନଙ୍କୁ ଆଣିଲି କି ତୁମେ ମୋତେ ଆଜି ପ୍ରଭାତ ଦେଇଛନ୍ତି କି ତୁମେ ଆଜି ମୋତେ ଆଜି ମୋତେ ନିଜେ ରୋଷେଇ କରିବାକୁ ପଡ଼ିଲା, ତୁମେ ଆଜି ଡେରି କଲ, ବିଳମ୍ବ କଲ। ଯିଏ ଯେମିତି ଗଛଟା ଯେତେ ମୋଟା ହେଇଛି ତା ଚେରଟା ସେତେ ମୋଟା, ଚେରଟା ଦୃଢ଼ ବୋଲି ଗଛ ନା, ତୁମର ଗଛଟାକୁ ଦେଖିଲା କଣ୍ଟା ହେବ? ସେଥିପାଇଁ ଭକ୍ତିରେ ଯିଏ ଏତେ ସବଳ ତାର ଆଚାର୍ଯ୍ୟ ନିଷ୍ଠା ସେତେ ସବଳ। ଜୀବନରେ ଆମେ ଭଗବାନଙ୍କୁ କଥା ଲୀଳା ଭଗବାନଙ୍କ ଲୀଳା ପଢ଼ ନପଢ଼ ଶୁଣିବା ଦରକାର ବି ନାହିଁ ବର୍ତ୍ତମାନ ଷ୍ଟେଜ୍ରେ, କିନ୍ତୁ ଆଚାର୍ଯ୍ୟଙ୍କ ଜୀବନ ଜରିତ ପଢ଼, ଆଚାର୍ଯ୍ୟଙ୍କ ଶିକ୍ଷା ପ୍ରଭୁପାଦ ଏଟା କହିଛନ୍ତି, ଆଚାର୍ଯ୍ୟମାନେ ଏଟା କହିଛନ୍ତି, ସେଥିରେ ତୁମେ ଯେତେ ଦୃଢ଼ ହେଇଯିବ ଭକ୍ତିରେ ସେତେ ଦୃଢ଼। ଏଇଟା ଆଚାର୍ଯ୍ୟ ଉପାସନା, ଆମର ଆମ ପଦ୍ଧତିରେ କହୁଛି ଆଚାର୍ଯ୍ୟ ଉପାସନା, ଆଚାର୍ଯ୍ୟ ଉପାସନା ନହେଲେ କିଛି ହେଇପାରିବନି। ଆଉ ସେଥିପାଇଁ ଅଜସ୍ର ଭାବରେ ସ୍ମରଣ କରିବାକୁ ପଡ଼େ, ଆଉ ଏତେ ବୈଷ୍ଣବ ବନ୍ଦନା ଲେଖା ହେଇଛନ୍ତି, ଏତେ ବୈଷ୍ଣବ ଭଜନ ଲେଖା ହେଇଛନ୍ତି କେବଳ ଏଇଥିପାଇଁ। ତେଣୁ ଭକ୍ତି ଠାକୁରଙ୍କର କୃପା ଧନ୍ୟ ହେଉଛନ୍ତି ପ୍ରଭୁପାଦଜୀ ମହାରାଜ, ତାଙ୍କର କୃପାରୁ ଆଜି ଆମମାନେ ସବୁ ଏଇ ଇସ୍କନକୁ ଆସିଛେ। ଆଉ ଇଏ ଏଭଳି ଏକ ବିଶ୍ୱବ୍ୟାପୀ ସଂସ୍ଥା, ଏଇ 10,000 ବର୍ଷ ପର୍ଯ୍ୟନ୍ତ ପ୍ରଭୁପାଦଙ୍କ ଶିକ୍ଷା ରହିବ, କାରଣ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ ମନୋଭୀଷ୍ଟଟା ସେ ହିଁ ପୂର୍ଣ୍ଣ କଲେ। ତେଣୁ ଆମେ ଯଦି ଆଚାର୍ଯ୍ୟମାନଙ୍କର କୃପା ଭିକ୍ଷା ନ କରିବା, ଆଉ ଇଏ ବିବାଦର ଯୁଗ, ଧର୍ମରେ ବିବାଦ ରହିବ, ମନେ ରଖ। ତୁମେ କେତେ ନିର୍ମଳ ଲୋକ ହୁଅ, କେତେ ସରଳ ଲୋକ ହୁଅ, ବିବାଦଟା ଯୁଗଟା ବା ବିବାଦ, ଏ ଯୁଗଟା ନାଁ ହେଉଛି କଳି। କଳି ମାନେ ଏଠି କ'ଣ? କଳି ମାନେ ଏଠି ବିବାଦ, ପ୍ରଥମ ଶବ୍ଦରେ ଧରିବ, ସବୁବେଳେ ବିବାଦ ଆସିବ, ଡିସଏଗ୍ରିମେଣ୍ଟଟା ରହିବ, ଘରେ ରହିବ, ମଠ ରହିବ, ମନ୍ଦିର ରହିବ, ସବୁ ରହିବ, ସେଇଟା ରହିବ। ତୁମେ କହିବେନି କାହିଁ ଏମିତି ହେଉଛି ନା, ଏଇଟା କ'ଣ ତୁମେ ବୈକୁଣ୍ଠ କରିବ ନା କ'ଣ, ଏଇଟା କଳି ଯୁଗଟା ଏଇଟା ହେବ। କିନ୍ତୁ ଆମେ ଯଦି ଆଚାର୍ଯ୍ୟଙ୍କୁ ଧରିବା, ଆମେ ତା ଭିତରେ ଆଉ ପ୍ରବେଶ କରିବାନି, ଆମକୁ ସେ ସୁରକ୍ଷା ଦେଇଦେବେ। ଚାଷୀଟା ଧାନ କାଟୁଛି, ଧାନଟା କ'ଣ କରିପାରିବ ମୋତେ କୁହ? ଧାନଟାକୁ ଯଦି ସେ କାଟିବ ବିଲରେ ପକାଇ ଦେଇପାରିବ, ତାକୁ କ'ଣ କୁହନ୍ତି, ବିଡ଼ା ବାନ୍ଧିକି ସେ ତାର ଯେଉଁ କ'ଣ କୁହନ୍ତି, ଗଦା ଦିଅନ୍ତି, ଗଦା ଦେଇଦେଲା, ଗଦା ଦେଲେ ସେ ଧାନ ସୁରକ୍ଷା ରହିଲା। କରିବା ଲୋକ ଚାଷୀ ନା, ଆଉ ସେ ଫଳିକି ସବୁ ରେଡ଼ି ହେଇକି ରହିଛି, କାଟିକି ସେ ରଖିବା, ସେଭଳି ଆମେ ସିନା ସାଧାରଣ ଭଜନ ସବୁ କରିଦେବା, ମଠ ମନ୍ଦିର ସବୁ କରିଦେବା, ଆମକୁ ସୁରକ୍ଷା କିଏ ଦେବ? ଆମକୁ କିଏ ଦେବ ସୁରକ୍ଷା? ସିଏ ଦେବେ। ଭାଗବତକୁ ତୁମେ ଯାଅ, ଆଚାର୍ଯ୍ୟ ଶିକ୍ଷାକୁ ଯାଅ, ସବୁବେଳେ ଅଜସ୍ର ଆଚାର୍ଯ୍ୟ ସ୍ମରଣ। ସେଥିପାଇଁ ଆମେ ଦେଖୁ ପ୍ରତି ମାଳାରେ ଆମେ ଗୁରୁଙ୍କୁ ସ୍ମରଣ କରୁଛେ, 16 ମାଳା ଜପ କରିବା, ଗୁରୁଙ୍କୁ ସ୍ମରଣ କରିବା, ସକାଳୁ ଉଠିବେ ଗୁରୁବାଷ୍ଟକମ୍, କେଉଁ ପରମ୍ପରାରେ ଅଛି ଦେଖିଲ? ଭଗବାନଙ୍କ ଆଗରେ ଗୁରୁବାଷ୍ଟକମ୍ ଗାଏ ଯେ ଆମ ପରମ୍ପରା ଆଚାର୍ଯ୍ୟମାନଙ୍କୁ ନାହିଁ, ମନ୍ଦିର ଭିତରେ ଆମର ଗୁରୁ ପୂଜା ହେବ, ସବୁ କରା ହେବ, କାହିଁକି ଆମ ଶିକ୍ଷାଟା ଆମେ ଭାଗବତ ଧର୍ମ ହିସାବରେ କରୁଛେ, କ'ଣ ଭାବଗତାରେ ହିସାବରେ କରୁଛେ କି? ତେଣୁ ଭକ୍ତର ମହିମାକୁ ଯେତେ ଆମେ କୀର୍ତ୍ତନ କରିବା, ଭଗବାନ ଯାହାର ଆଜି ଭଗବାନ ଚରଣରେ ମତି ଲାଗିଛି, ତାକୁ ଅନଡାଉଟଲି ଜାଣିଦେବେ, ତାକୁ ସିଏ ଜଣେ ଭଗବାନ ଜଣେ ଭକ୍ତଙ୍କର ହିଁ ଅତ୍ୟନ୍ତ ଅନୁଗ୍ରହୀତ। ଯିଏ ଭକ୍ତର ଭକ୍ତ ହେଇପାରିବନି, ସେ କେବେ ଭଗବାନଙ୍କର ଭକ୍ତ ହେଇପାରିବନି, ହେବନି ତ? ଯିଏ ଭକ୍ତର ଭକ୍ତ ସେ ଭଗବାନଙ୍କର ଭକ୍ତ, ମହନ୍ତ ଆଦିପୁରାଣର କେତେ ଶ୍ଳୋକ, ତା ଦେହରେ 100 ଶ୍ଳୋକ ଲାଗିବ। ଆଉ ଯେଉଁମାନେ ଆଜି ଭକ୍ତିରେ ଦୃଢ଼ ହେଇଛନ୍ତି, ସେମାନେ ଜଣେ ଆଚାର୍ଯ୍ୟଙ୍କୁ ଧରିଛନ୍ତି। ଆମର ଗୁରୁବର୍ଗଙ୍କ ସହିତ ଆଚାର୍ଯ୍ୟବର୍ଗଙ୍କ ସମସ୍ତଙ୍କ ସହିତ ଆମର ପରମ୍ପରା ଦେବ ନା, ସେଭଳି ପରମ୍ପରା ରଖା ହେବ ନା, ପରମ୍ପରା ରଖା ହେବ ଘରେ ତୁମେ କିଛି ରଖ ନହେଲେ ପରମ୍ପରା ସୁନ୍ଦର ଭାବରେ ରଖିବ, ଛୋଟ ଫଟୋ ନାହିଁ ଆହୁରି ବଡ଼ ସାଇଜ୍ ଫଟୋ ରଖିବ, ତାଙ୍କୁ ଦର୍ଶନ କରିବ ସବୁବେଳେ, ସେମାନଙ୍କୁ କରୁଣା, ଆମେ ତାଙ୍କୁ ଆଗେ ପ୍ରଣାମ କରି ଉପରକୁ ଯିବା ଆଉ, ସେ ଆଣିଛନ୍ତି ଭଗବାନଙ୍କୁ ଆଉ। ତେଣୁ ଆଚାର୍ଯ୍ୟମାନଙ୍କର ତିଥି ଆମ ପାଇଁ ଅତ୍ୟନ୍ତ ପବିତ୍ର, ଏବଂ ଆଜିର ଆମେ କୃପା ଭିକ୍ଷା କରିବା କିଭଳି ପ୍ରଭୁପାଦଙ୍କର ସେବା ଆଚାର୍ଯ୍ୟମାନଙ୍କର ସେବା କରିକି ଆମ ଜୀବନକୁ କୃତାର୍ଥ କରିବା। ହରେ କୃଷ୍ଣ ଶ୍ରୀ ଭକ୍ତି ସିଦ୍ଧାନ୍ତ ସୁର ଠାକୁର ପ୍ରଭୁପାଦଜୀ ମହାରାଜ କି ଜୟ, ତଦ୍ୟତିର ଭାବତୀ ମହୋତ୍ସବ କି ଜୟ, ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ହରି ହରି ହରେ କୃଷ୍ଣ। ନା ମୁଁ ଦେଖିନଥିଲି।